पदान्तिकं वञ्चाकल्पतरुभ्यश्च कृपासिन्धवैः च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवाचार्य श्री गौरभक्तवृंद। हरे कृष्ण 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 हरे हरे, हरे राम 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 हरे हरे। अजान लंबित भुज कनकावदातो संकीर्तनैकपितरो कमलायतनयो विश्वंबर द्विजवरो जुगधर्मपालो वंदे जगत प्रियकर करुणावतार, वंदे जगत प्रियकर करुणावतार, वंदे जगत प्रियकर करुणावतार। ओम नमो भगवते वासुदेवाय, ओम नमो भगवते वासुदेवाय, ओम नमो भगवते वासुदेवाय। सर्वप्रथमे पूज्यपाद श्रीमद राधारमण दास कृष्ण महाराजंकर चरण कमल कृपा प्रार्थना कर प्रभु कथा किसी कीर्तन करी जो मु परीक्षार पड़ जा कारण परीक्षार मत जी पकई सी मत कृपा मत उधार करें बोली आशा करी कथार बस कि कारण प्रस्तुत नहीं सन्द्या मत महाराज कहते कहवापी तेना वैष्णव मान कृपा सदगुरुंकर कृपा ही हूँ बड़वा तेणु महाराज कृपा प्रभुपाद कृपा गुरुदेव कृपा एवं वैष्णव मान कृपा पाथेय कर प्रभु जहाँ स्मरण देवे किसी कह विशेष भाव में मोर संस्कृत बहुत त्रुटि रही महाराज मत क्षमा करेंगे गौर कृष्ण प्रभु और समस्त वैष्णव मैंने मत क्षमा करेंगे। गत काली आम श्रवण करुले भीष्मदेव सरसज्जार शयन कर प्रभु दंडायमान अच्छा प्रभुं कमलीय रूप को वर्णना करुछंती विशेषकर युद्ध क्षेत्र में भीष्मदेव जो समय युद्ध करते भगवान श्रीकृष्ण सहित जो सुंदर युद्ध झांकी जो रूप वर्णनाटा को भीष्मदेव संपूर्ण भाव में आस्वादन करते प्रभुपाद जी महाराज कहते जदि भीष्मदेव युद्ध करुले भगवान श्रीकृष्ण सहित कि भगवान श्रीकृष्ण शरीर समस्त अंग जेहेतु दिव्य भगवान शरीर जो क्षत होती दिव्य एवं एत सुंदर आस्वादन करीष्मदेव जी ये वीर रस आस्वादन भगवान एवं भक्त भितर जो बारटी रस अच्छा ता भितर ये वीर रस भगवान आस्वादन करे। आज श्लोक आम मैंने पाठ करवा विशेषकर भीष्मदेव स्तुति अर्जुन सखे पार्थ सारथी यही भगवान अर्जुन सहित भगवान श्रीकृष्ण को संबंधित कर ही स्तुति कर आज श्लोक कहते व्यवहित पृतनाम मुखम निरीक्ष सोजन बधादि विमुख से दोष बुद्ध्या कुमती अहराद आत्मविद्याज शरण रति परमस्य तस्मस्तु। से प्रभुंर मु शरण जाऊँ जो प्रभु अर्जुन कुमती को भंग करते स्वामीपाद कहते न केवलम अर्जुन से सपत्नायु हरणेन जयम जयमावहन किंतु अविद्या हरणेन अपि इत्याह। भगवान जे केवल अर्जुन विपक्ष सैन्य मानकर आयु को हरण करी आयु हरण कर अर्जुन को विजय देते नुह भीष्मदेव ए दृश्य को ही वर्णना कर प्रभु दंडायमान अच्छा कुरुक्षेत्र युद्धभूमि जहाँ सब घटना घटी कि प्रश्न करते भीष्मदेव किपरि जाणिले जे भगवान तांकर आयु हरण करछन्ति बोली भगवान कहते दिव्य ए भीष्मदेव कहते मु दिव्य दृष्टि वाला भगवान भक्त जितेबले प्रभु चरण से शरणापन्न हो जाए प्रभु तक जो कृपा करती से दिव्य दृष्टि लाभ करे। से आम गुरुदेव को प्रार्थना करतीरा ज्ञानांजन सलाकाय ज्ञान रूपक अंजनटा हूँ साधु गुरु वैष्णव मान कृपा भगवान श्रीकृष्ण कृपा तेनालीपाटा एत बढ़िया भीष्मदेव युद्ध क्षेत्र में रही संपूर्ण देखिपार दिव्य दृष्टि बल कि भगवान अर्जुन विपक्ष सैन्य मान आयु हरण करीष्मदेव कहते केवल जी प्रभु आयु हरण कर अर्जुन को विजय देते नुहे आ ना स्वजन बधादि विमुखस्य अर्जुन स्वजन मानू बद्ध करने विमुख होते स्वजन भितर प्रथम टीकार कहते चक्रतिपाद स्वामीपाद जे भीष्मदेव सम्मुख दंडायमान होते भीष्मदेव जेहेतु सम्मुखर दंडायमान होते अर्जुन प्रथम भीष्मदेव को देखी बिल्कुल युद्ध करने इच्छा आसनी किभली युद्ध करेंगे जी तक कोल में लालन पालन करते जी तक निजर आहार रु निज मुखर आहार काढ़ी जहाँ भोजन करते से भीष्मदेव सहित किभली युद्ध कर अर्जुन कितु भगवान जब कल कहूली दुईटा गज को दुईटा महंत अंकुश मार्ग कि गज जोड़े अनिच्छा सत्वे चित्कार करी पथ चले से भीष्मदेव को दुर्योधन अंकुश मारुची एवं भगवान श्रीकृष्ण अर्जुन को धर्म अंकुश लगाऊ अर्जुन तुमको युद्ध करने को पड़ो किंतु अर्जुन जो भीष्मदेव को देखी से कहते स्वजन बदादि विमुखम दोष बुद्धा दोष हो जाए प्रकृत अर्जुन जो दोष बुद्धि जेटा प्रभु इच्छा कि भाव उचित ना अर्जुन आम भाई गोटे बद्धजीव तक मोह आसी ना स्पष्ट समीपात कहते चक्रतिपाद सवायमित जोग प्रत प्रातन भक्त असीमे सखा चेती भगवान कहते अर्जुन चतुर्थ अध्याय अर्जुन ये श्लोक आम स्पष्ट प्रमाण पाइबा जे अर्जुन साधारण व्यक्ति नुहति अर्जुन मत जो भगवत गीतार ज्ञान देउछि तुमको दूसरी तुम दुईटा स्पेशल क्वालिफिकेशन अच्छी योग्यता अच्छी अच्छा भगवान जहाँ को सर्टिफिकेट दौरान भगवान जहाँ को योग्य बोली कही भगवत गीता कहते आपण कहतना कौन अज्ञानता अच्छी अज्ञानता वास्तविक प्रभु इच्छा प्रभु अज्ञान को अर्जुन को अज्ञानता जो मोह आसी द्वारा जगत को शिक्षा दौरान भगवत गीतार बाणी अर्जुन को माध्यम कले तेना अर्जुन जो दोषी दोष बुद्धिटा आसी सुजन मान को बद्ध कले मोर बहुत बड़ अपराध हो जहा कि भावना ये प्रभु इच्छा है भक्त सीमे सखा चेती रहस्य ही उत्तम मु साधारण कथा अर्जुन को श्लोक में बहुत मानते गुरुत्वपूर्ण शब्द लगे अर्जुन प्रथम योग्यता है भक्त हाँ भक्त ही पारती सब भक्त को भगवान हे तो बृहत्तम ज्ञान न दे पारती कि तुम्हें साधारण भक्त नुह मोर सखा आज भगवान भक्त जी भगवान सखा तार मुह क्यों आस भगवत इच्छा ही अच्छा तुम्हें मोर सखा अच्छा मुझ तुमको क्यों ज्ञान दौर साधारण ज्ञान नुहे रहस्य अच्छा रहस्य कौन कि रहस्य उत्तम मु बहुत बड़ जहाँ कहते गृहतम जिनिस कहे उत्तम रहस्य कौच भगवान जहाँ को उत्तम रहस्य कौन जी भगवान सखा तर आप कहते कि दोष बुद्धि आस प्रभु इच्छा ही से अर्जुन लास्ट में कहले नष्ट मोह स्मृति लब्धवा प्रसाद मच्युत स्थितोशी गत सन्देहन प्रभु आपण वचन मु पालन करी मोर जो मोह था बर्तमान नष्ट कि नष्ट तत्प्रसाद जी मोह रे पकईले कृपा अर्जुन आज मोहर उद्धार पाए से आम जो संसार मोहरे पड़ीछे शरीर बंधन मोहरे पड़ीछे प्रकृति प्रभु माया आई प्रभु चरण में शरण नहीं जा प्रभु जो विड्र कर ने मायाशक्ति को ये प्रभु से कहे माम एव ही जे प्रपद्यंती एव शब्द लगे चक्रवाद कहते ब्रह्मा शिव मध्य चाहिए उद्धार करें जबकि भगवान अर्जुन को मुहरे पकईले एवं भगवान कृपा नुह अर्जुन तत्प्रसाद से प्रभु आम को जो संसार मुहरे जो आम बंधन में पड़ी से उद्धार पायापे प्रभु शक्ति आवश्यक से प्रभु कौन करजण द्वारा आमको शिक्षा दूसरी शास्त्र गुरु आत्मा रूपे आपराके जनान शास्त्र गुरु आत्मा आपराके जनान कृष्ण भर प्रभु दाता जीवे हरे ज्ञान कृष्ण भर प्रभु दाता जीवे हरे ज्ञान कृष्ण भर प्रभु कृष्ण भर त्राता त्राता मैंने मत तारण करेंगे भवसागर तारण करेंगे उद्धार करेंगे केवल कृष्ण किभली जीव जानव आम दोष बुद्धि पड़े अर्जुन भाई साधु गुरु आत्मा रूपे ଆମର ଅନ୍ତର୍ଦୃଷ୍ଟି ଭଗବାନ ପରମାତ୍ମାରେ ଆମକୁ ପ୍ରମ୍ପ୍ଟିଂ ଦେଉଛନ୍ତି, ଆମେ ଗ୍ରହଣ କରିପାରୁନି। ସେଥିପାଇଁ ପରମାତ୍ମାଙ୍କର ଯେ ପ୍ରକାଶ, ଯେ ଗୁରୁଦେବ, ପରମାତ୍ମା ଯେଉଁ ପ୍ରମ୍ପ୍ଟିଂ କରୁଛନ୍ତି ସେଟାକୁ ସେ କନଫର୍ମେସନ୍ କରିବ, ହଁ ଏଇଟା ତୁମର କଲ୍ୟାଣ, ତୁମେ ଏହା ହିଁ କର, ତୁମେ ଭାଗବତ ପଢ଼, ତୁମେ ନାମ ଭଜନ କର, ଗୁରୁଦେବ କହିବେ। ଏବଂ ଗୁରୁଦେବଙ୍କର କଥା ମୁଁ ଯେ ଚାହିଁବ, ମୁଁ କିଭଳି ଆହୁରି ଅଧିକା କନଫର୍ମେସନ ମୋର ଦରକାର, ସେ ଶାସ୍ତ୍ର ଖେଳାଇବେ। ତେଣୁ ଶାସ୍ତ୍ର, ଗୁରୁ, ଆତ୍ମା, ଇଏ ପ୍ରଭୁଙ୍କ ସ୍ୱୟଂ ପ୍ରଭୁ ତିନି ରୂପରେ ବିରାଜମାନ କରୁଛନ୍ତି। ଆପଣ ଆଗେ ଜଣା, କୃଷ୍ଣ ଏ ତିନି ରୂପରେ ଜଣାନ୍ତି, କାହିଁକି ଜଣାନ୍ତି ନା, ଶାସ୍ତ୍ର, ଗୁରୁ, ଆତ୍ମା ରୂପେ ଆପଣ ଆଗେ ଜଣାନ୍ତି। କୃଷ୍ଣ ମୋର ପ୍ରଭୁ ତ୍ରାତା, ଜୀବ ଜାଣିବ କୃଷ୍ଣ ମୋର ପ୍ରଭୁ, କୃଷ୍ଣ ମୋର ତ୍ରାତା, ଜୀବର ହଏ ଜ୍ଞାନ, ଜୀବର ଏଇ ଜ୍ଞାନ। ଏବଂ ଅର୍ଜୁନ ଯେଉଁ ଦୋଷ ବୁଦ୍ଧି ହେଇଯାଇଛନ୍ତି, ପ୍ରଭୁ ବର୍ତ୍ତମାନ ଭୀଷ୍ମଦେବ ପ୍ରାର୍ଥନା କରୁଛନ୍ତି, ଯେଉଁ ଅର୍ଜୁନ ସ୍ୱଜନମାନଙ୍କୁ ବଦ୍ଧ କରିବାକୁ ଅନିଚ୍ଛୁକ ଥିଲେ ଏବଂ କୁମତି ଅହରତ ଆତ୍ମବିଦ୍ୟା, ଯେଉଁ ପ୍ରଭୁ ଆତ୍ମବିଦ୍ୟା ପ୍ରଦାନ କରିଥିଲେ, ଏ ଶାରୀରିକ ଧର୍ମର ଉର୍ଦ୍ଧ୍ୱରେ ଯେଉଁ ଆତ୍ମଜ୍ଞାନ ଅଛି, ଯେଉଁ ପ୍ରଭୁ ପ୍ରଦାନ କରିଥିଲେ, ମୁଁ ସେହି ପ୍ରଭୁଙ୍କର ଶରଣ ଯାଉଛି। କିନ୍ତୁ ଅର୍ଜୁନ ସହିତ ସମ୍ବନ୍ଧିତ କରି ସ୍ତୁତି କରୁଛନ୍ତି। ଏବଂ ଏହାର ପର ଯେଉଁ ଶ୍ଳୋକ ଆସିବେ, ସେ ଶ୍ଳୋକରେ ଚକ୍ରତିପାତ କହୁଛନ୍ତି, ସସ୍ମାଦପି ସ୍ୱଭକ୍ତମ ଉତ୍କର୍ଷୟତି ଇତି ଯତ୍ସୁତ୍ୱମ ତନ୍ମୟା ସ୍ୱସ୍ମିନେବ ସାକ୍ଷାତ ଦୃଷ୍ଟମେ ଇତ୍ୟାହ ଦ୍ରାଭ୍ୟମ। ଏହା ପରବର୍ତ୍ତୀ ଶ୍ଳୋକ। ଅର୍ଜୁନ ଏହି ଶ୍ଳୋକ ସ୍ତୁତି କରିସାରିଲା ପରେ ଆଉ ଦୁଇଟି ଶ୍ଳୋକରେ ଭକ୍ତର ଉତ୍କର୍ଷତାକୁ ଭୀଷ୍ମଦେବ କହୁଛନ୍ତି, ଯେ ମୁଁ ସାକ୍ଷାତ ଦେଖିଛି, ଶୁଣିଛି ପୂର୍ବରୁ, ଯେ ଭଗବାନ ଭକ୍ତକୁ ବହୁତ ବଡ଼ କରନ୍ତି, ଭଗବାନ ଭକ୍ତକୁ ଉଚ୍ଚ ପଦ ଦିଅନ୍ତି, କିନ୍ତୁ ଏଇଟା ମୁଁ ଶୁଣିଛି କିନ୍ତୁ ଦେଖିନଥିଲି, କିନ୍ତୁ ଆଜି ମୁଁ ଦେଖୁଛି। ପ୍ରଭୁଙ୍କ ସମ୍ମୁଖରେ କହୁଛନ୍ତି, ପ୍ରଭୁ ଦଣ୍ଡାୟମାନ ଅଛନ୍ତି। ସେଥିପାଇଁ ଆମେମାନେ ଚୈତନ୍ୟ କୃଷ୍ଣ ପୁଣି ମଧ୍ୟ ସେ ଆମେ କହୁଛନ୍ତି, କୃଷ୍ଣର ସମତା ହୋଇତେ ବଡ ଭକ୍ତ ପଦ, କୃଷ୍ଣର ସମତା ହୋଇତେ ବଡ ଭକ୍ତ ଆତ୍ମା ହୋଇତେ କୃଷ୍ଣ ଭକ୍ତ ହଏ ପ୍ରେମାସ୍ପଦ, ଆତ୍ମା ହୋଇତେ କୃଷ୍ଣ ଭକ୍ତ ହଏ ପ୍ରେମାସ୍ପଦ। କୃଷ୍ଣର ବିଷ୍ଣୁଦେବ କହୁଛନ୍ତି, ମୁଁ ସେଇ ପ୍ରଭୁଙ୍କର ଭକ୍ତ ଭକ୍ତି ଉତ୍କର୍ଷତା, ଭକ୍ତ ବାତ୍ସଲ୍ୟତା ଶ୍ରବଣ କରିଥିଲି କିନ୍ତୁ ଦେଖିନଥିଲି। କୃଷ୍ଣର ସମତା ହୋଇତେ ବଡ଼ ଭକ୍ତ ପଦ, ପ୍ରଭୁ ଯେ ଭକ୍ତକୁ ଏତେ ବଡ଼ ପଦ ଦିଅନ୍ତି, ଏଇଟା ମୁଁ ଶୁଣିଛି ଶାସ୍ତ୍ରରେ କିନ୍ତୁ ସାକ୍ଷାତ ଦେଖିନି, କିନ୍ତୁ ମୁଁ ସାକ୍ଷାତ ସାକ୍ଷାତ ଶୁଣିଥିଲି, ଦେଖିନଥିଲି। କିନ୍ତୁ ଏଇ ଦୁଇଟି ଶ୍ଳୋକରେ କହୁଛନ୍ତି, ମୁଁ ଏଇ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ସାକ୍ଷାତ ଦେଖିନି, ମୁଁ ନିଜେ ଦେଖିଛି। ଏବଂ ବର୍ତ୍ତମାନ ଶ୍ଳୋକ ହିଁ କହୁଛନ୍ତି, ସ୍ୱନିଗମମ୍ ଅପହାୟ ମତ୍ ପ୍ରତିଜ୍ଞାମ ରୂତମ୍ ଅଧିକର୍ତ୍ତୁମ୍ ଅପପ୍ଲୁତୋରଥସ୍ଥଃ ଦ୍ରୁତାରଥ ଚରଣଭୟ ଚଚଲତ୍ ଗୁରୁ ହରି ଇବମ୍ ହନ୍ତୁମ୍ ଇବମ୍ ଗତୌତୁରୀୟ। ଏ ଶ୍ଳୋକରେ ଦୁଇଟି ଶ୍ଳୋକ ବର୍ତ୍ତମାନ କହିବେ, ପ୍ରଭୁ କିଭଳି ଭକ୍ତକୁ ଭକ୍ତର ଉତ୍କର୍ଷତାକୁ ପ୍ରତିପାଦନ କରୁଛନ୍ତି, ଏଇ ଦୁଇଟି ଶ୍ଳୋକରେ ବର୍ତ୍ତମାନ କହୁଛନ୍ତି। ଦେ ସ୍ୱନିଗମମ୍ ଭୀଷ୍ମଦେବ କହୁଛନ୍ତି, ପ୍ରଭୁ ଦଣ୍ଡାୟମାନ ଅଛନ୍ତି, ପ୍ରଭୁଙ୍କର ମୁଖାରବିନ୍ଦୁକୁ ଚାହିଁଛନ୍ତି, ସ୍ୱନିଗମ ଯେ ନିଜର ପ୍ରତିଜ୍ଞାକୁ ଅପହାର, ସ୍ୱନିଗମ ଅପହାର ମତ୍ ପ୍ରତିଜ୍ଞା ରୂତମ୍, ମୋ ପ୍ରତିଜ୍ଞାକୁ ସତ୍ୟ କଲେ, ନିଜ ପ୍ରତିଜ୍ଞାକୁ ତ୍ୟାଗ କଲେ। ନିଜ ପ୍ରତିଜ୍ଞା କ'ଣ ଥିଲା? ଭଗବାନଙ୍କର ପ୍ରଥମ ପ୍ରତିଜ୍ଞା ଥିଲା ଯେ ମୁଁ କୌଣସି ଅସ୍ତ୍ର କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଧାରଣ କରିବି ନା। ସ୍ୱାମୀପାଦ କହୁଛନ୍ତି, ସ୍ୱନିଗମମ୍ ଶସ୍ତ୍ରମ୍ ଏବାହ ସାହାଯ୍ୟ ମାତ୍ରମ କରିଶ୍ୟାମ ଇତି, ମୁଁ କେବଳ ସାହାଯ୍ୟ କରିବି, ମୁଁ କୌଣସି ଅସ୍ତ୍ର ଧରିବି ନା, ଏଇଟା କହିଥିଲେ ନା। କିନ୍ତୁ ସ୍ୱନିଗମମ୍ ଉପହାର, ବର୍ତ୍ତମାନ ପ୍ରଭୁ ତାକୁ ଛାଡ଼ି କ'ଣ କଲେ ନା, ମତ୍ ପ୍ରତିଜ୍ଞା ମୃତମ୍, ମୋ ପ୍ରତିଜ୍ଞାକୁ ସତ୍ୟ କଲେ। କାରଣ ଭୀଷ୍ମଙ୍କର କ'ଣ ପ୍ରତିଜ୍ଞା ଥିଲା, କେଉଁଦିନ ଏ ପ୍ରତିଜ୍ଞା କରିଥିଲେ? ଭୀଷ୍ମ ଯେଉଁ ପ୍ରତିଜ୍ଞା କରିଥିଲେ, ଯେଉଁଦିନ ଦୁର୍ଯ୍ୟୋଧନ ଆସି ଭୀଷ୍ମଦେବଙ୍କୁ ଭର୍ସନା କରିଥିଲା, ଭୀଷ୍ମଦେବ ଆପଣ ଯଦି ପାଣ୍ଡବମାନଙ୍କ ପ୍ରତି ଏଭଳି ଶୀତଳ ଭାବରେ ଯୁଦ୍ଧ କରିବେ, ତାହେଲେ ମୋର ସୈନ୍ୟ ଆଉ ମୋର ଅସ୍ତ୍ର ସବୁ ଶେଷ ହେବାକୁ ଯାଉଛି, ମୁଁ କେବଳ ଆପଣଙ୍କୁ ଭରସା କରିକି ଏ ଦେବତାମାନଙ୍କ ଠାରୁ ଏ ଦେବତାମାନଙ୍କୁ ଜୟ କରିବାର ଶକ୍ତି ବା ଉତ୍ସାହ ମୁଁ ରଖିଥିଲି, କିନ୍ତୁ ଆପଣ ଆଜି ଏତେ ଶୀତଳ ଭାବରେ ବିଶେଷ କରି ଅର୍ଜୁନ ପ୍ରତି ସ୍ନେହାସକ୍ତ ହୋଇ ଯୁଦ୍ଧ କରୁଛନ୍ତି, ମୁଁ ଏଥିରେ ଅତ୍ୟନ୍ତ ଦୁଃଖୀ। ଆପଣ ଯଦି ଯୁଦ୍ଧ ନ କରିବେ ତାହେଲେ ଅସ୍ତ୍ର ତ୍ୟାଗ କରନ୍ତୁ। ଆଉ ବ୍ୟକ୍ତିର କଳିଯୁଗର ତ ସମସ୍ତଙ୍କ ହାତରେ କମ୍ ସେ କମ୍ ଦୁର୍ଯ୍ୟୋଧନ ହାତରେ ଗୋଟେ ବନ୍ଧୁକ ଥିଲା, ତାର ବାକ୍ୟ ବାଣ ହିଁ ଗୋଟେ ବନ୍ଧୁକ, ବାକ୍ୟ ଗୋଟେ ବାଣ କୁହାଯାଏ। ଆଉ କଳିଯୁଗର ତ ଆମର ଗୋଟେ ବାଣ ପିଠ ନାହିଁ, ସବୁ ସମୟରେ ଲକ୍ଷ ଲକ୍ଷ ବାଣ ବାହାରୁଛି ଅନ୍ୟକୁ ବିଦ୍ଧ କରିବା ପାଇଁ। ବଚନ ହିଁ କିଂ ଦରିଦ୍ରତା, କିନ୍ତୁ ବାଣ ବାସ୍ତବିକ ପ୍ରଭୁଙ୍କର ନାମ ଭଜନ କରି ଅନ୍ତର ଅତି କୋମଳ ନହେଲେ କଥା ଗୁଡ଼ିକ ବାଣ ଭଳି ହବ। ବ୍ୟକ୍ତିକୁ ବରଂ ମାରିଦେବା ବରଂ ଭଲ, ଯଦି ଶତ୍ରୁ ଅଛି ଭଲ ତ ନୁହେଁ, ଯଦି ମାରିଦେବେ ତ ବରଂ ଭଲ ହେଇଛି, ଠିକ୍ ଅଛି, ଶତ୍ରୁ ଲୋକଙ୍କୁ ମାରିଦିଅନ୍ତୁ, କିନ୍ତୁ କଠୋର କଥା କହିଲେ ବ୍ୟକ୍ତି ସବୁ ସମୟରେ ଜଳୁଛି ନା ଅନ୍ତରଟା। ତେଣୁ କେଉଁମାନଙ୍କର ଅନ୍ତର, ଯେଉଁମାନଙ୍କର ଅନ୍ତରଟା ବାସ୍ତବିକ କୋମଳ ହବ, ସବୁବେଳେ ପ୍ରଭୁଙ୍କର ଉପଲବ୍ଧି ପ୍ରତ୍ୟେକ ଜୀବ ନିକଟରେ ପ୍ରଭୁ ଅଛନ୍ତି ଉପଲବ୍ଧି କରିବେ, ସେମାନେ କାହାକୁ କଷ୍ଟ ଦେବେ ନା। କିନ୍ତୁ ଦୁର୍ଯ୍ୟୋଧନ ତ କଳିର ଅଂଶ, ସେ ସିଧା ଭୀଷ୍ମଦେବ ଭଳି ମହାଜନକୁ ବାକ୍ୟର ବାଣ ମାରୁଛି। ଭୀଷ୍ମଦେବ କହୁଛନ୍ତି ଦୁର୍ଯ୍ୟୋଧନ ତୁମ ବାକ୍ୟ ବାଣ ବନ୍ଦ କର, ମୁଁ ଶପଥ ନେଲି କାଲି ଏଭଳି ମହାରଣ କରିବି ଯେ ଧରଣୀ ଥିଲା ପର୍ଯ୍ୟନ୍ତ ଲୋକମାନେ ସ୍ମରଣ ରଖିବି। ଏବଂ ନବମ ଦିନରେ ଭୀଷ୍ମଦେବ ଓହ୍ଲାଇଛନ୍ତି, 14,000 ମହାରଥୀଙ୍କୁ ଏକାଥରେ ସଫା କରିଦେଇଛନ୍ତି, ଏବଂ ସେହି ସମୟରେ ଏ ମହାରଣକୁ ଆସିବା ପୂର୍ବରୁ ଶପଥ କରିଛନ୍ତି କେବଳ ଅର୍ଜୁନଙ୍କୁ ପ୍ଲିଜ୍ କରି, ଏ ଦୁର୍ଯ୍ୟୋଧନକୁ ପ୍ଲିଜ୍ କରିବା ପାଇଁ, ଖୁସି କରିବା ପାଇଁ। ଦୁର୍ଯ୍ୟୋଧନ ଠିକ୍ ଅଛି, ତୁମେ ଚିନ୍ତା କରିବା ଦରକାର ନାହିଁ, ପ୍ରଭୁପାଜୀ ମହାରାଜ ତାଙ୍କ ପର୍ପୋଟରେ ଲେଖିଛନ୍ତି, ମୁଁ ସ୍ପେଶାଲ ବାଣ ତିଆରି କରି ରଖିଛି, ତୁମେ ତ ମୋତେ ବାକ୍ୟ ବାଣ ମାରୁଛ ବର୍ତ୍ତମାନ, କିନ୍ତୁ ମୁଁ ପାଣ୍ଡବଙ୍କୁ ମାରିବି ସ୍ପେଶାଲ ୱିପନ୍ ତିଆରି କଲି, ନିଅ ଏ ଅସ୍ତ୍ର ମୁଁ ରଖିଲି, କାଲି ପ୍ରାତଃ ମୁହୂର୍ତ୍ତରୁ କାଲି ସୂର୍ଯ୍ୟ ଅସ୍ତ ଭିତରେ ମୁଁ ପାଣ୍ଡବମାନଙ୍କୁ ଏ ଧରାଧାମରୁ ବିଦାୟ ଦେବି। ଭୀଷ୍ମଦେବ ଏହି ଶପଥ ନେଇକି ଯାଇ ଶପଥ ନେଇଛନ୍ତି ସେଇଦିନ। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଜାଣିଲେ, ଭଗବାନ ଶ୍ରୀକୃଷ୍ଣମାନଙ୍କଠୁ ଖବର ଗଲା, କେହି ପ୍ରଶ୍ନ କରିବେ ଭଗବାନ କେମିତି ଜାଣିଲେ ତ ଦୁର୍ଯ୍ୟୋଧନ ଭୀଷ୍ମର କଥା, ମୁଁ ତ ଜାଣିନି ସେ ସିଦ୍ଧାନ୍ତ, କେବଳ ମୁଁ ଏତିକି କହିପାରିବି, ବେଦହଂ ସମତିତାନି ବର୍ତ୍ତମାନାନି ଚ ଅର୍ଜୁନ ଭବିଷ୍ୟାଣି ଚ ଭୂତାନି ନତ ବେଦମା କଶ୍ଚନ, ଯିଏ ପାଷ୍ଟ ପ୍ରେଜେଣ୍ଟ ଫ୍ୟୁଚର ତିନିଟା ଜିନିଷ ଜାଣନ୍ତି ସେ ବି ଜାଣନ୍ତି ଭୀଷ୍ମ କ'ଣ କରିବା ପାଇଁ ଚାହୁଁଛନ୍ତି। କିନ୍ତୁ ଦୁର୍ଯ୍ୟୋଧନ ଏତେ ମାନେ ଚାଲାକ ଲୋକ ଥିଲେ, କୂଟନୀତିରେ ଏତେ ଦକ୍ଷ ଥିଲେ, ସେ କହିଲେ ଭୀଷ୍ମଦେବ ଆପଣ ଏ ବାଣ ରଖନ୍ତୁ ନା, ମୁକ୍ତି ଦେଇଦିଅନ୍ତୁ। ଯଦିଓ ଭୀଷ୍ମଦେବଙ୍କ ନିକଟରୁ ଫାଇଦା ଉଠାଉଛି ଦୁର୍ଯ୍ୟୋଧନ, କିନ୍ତୁ ଭୀଷ୍ମଦେବଙ୍କ ଉପରେ ତାଙ୍କର ବିଶ୍ୱାସ ନାହିଁ। ସେ ଜାଣେ ଯେମିତି କର୍ମୀ ଲୋକ ଭକ୍ତ ନିକଟକୁ ଆସନ୍ତି କିଛି ଫାଇଦା ପାଇଁ, ପ୍ରଭୁ ଆପଣ ବହୁତ ଲୋକ ଦେଖି ଇସ୍କନ୍ଦକୁ ଆସନ୍ତି, ପ୍ରଭୁ ପ୍ରଭୁ ଇସ୍କନ୍ଦ ବାବାଙ୍କୁ ପ୍ରଭୁ ପ୍ରଭୁ କହିଲେ ଆମର ଭଲ କାମ ମିଳିବ, ଇସ୍କନ୍ଦ ବାବା ଟଙ୍କା ଶୀଘ୍ର ଶୀଘ୍ର ଦେଇଦେବେ, କର୍ମୀ ଲୋକ ଟଙ୍କା ଦେବା ପାଇଁ ଟିକେ ରାଜି ହେବେ, ତାଙ୍କର ଫାଇଦା ପାଇଁ ପ୍ରକୃତରେ ସେ ସମ୍ମାନ ଭକ୍ତକୁ ଦିଅନ୍ତି, ତାଙ୍କର ଫାଇଦା ଅଛି। ଦୁର୍ଯ୍ୟୋଧନ ସେଭଳି ତାର ଫାଇଦା ପାଇଁ ହିଁ ଭୀଷ୍ମଦେବଙ୍କୁ ପ୍ଲିଜ୍ କରୁଛି, କିନ୍ତୁ ଭୀଷ୍ମଦେବଙ୍କୁ ତାର ବିଶ୍ୱାସ ନାହିଁ, ସେ କୂଟନୀତିଜ୍ଞ ନା। ଠିକ୍ ଅଛି ଭୀଷ୍ମଦେବ, କାଲି ଯୁଦ୍ଧ କରି ଯିବା ପୂର୍ବରୁ ମୋ ପାଖରୁ ଅସ୍ତ୍ର ନେଇଯିବେ, ଏ ଅସ୍ତ୍ରଟା ମୋତେ ଦେଇଦେବେ, ଏବଂ ଅସ୍ତ୍ରକୁ ନେଇ ଦୁର୍ଯ୍ୟୋଧନ ରଖିଛନ୍ତି। କିନ୍ତୁ ଭଗବାନ ସବୁ ଜାଣନ୍ତି, ବେଦହଂ ସମତିତାନି ବର୍ତ୍ତମାନାନି ଚ ଅର୍ଜୁନ, ସବୁ ପ୍ରଭୁ ଜାଣନ୍ତି। କୁହନ୍ତୁ ପ୍ରଭୁଙ୍କର ଭକ୍ତ ତାଙ୍କୁ ଯେ ଭୀଷ୍ମଦେବ ବଦ୍ଧ କରିବେ ପ୍ରଭୁ କେମିତି ସହିବେ। ଭକ୍ତର ଗୁଣ ଗାଇତେ ହୁଏ ପଞ୍ଚମୁଖ, ଯାହାର ଗୁଣରେ ନିଜ ମୁହଁରେ ପାଞ୍ଚ ମୁଖରେ ପ୍ରଭୁ ଗୁଣଗାନ କରନ୍ତି, ଗୋଟେ ମୁଖରେ ଗୋଟେ ୱାର୍ଡରେ ବି ତାଙ୍କର ଦୁର୍ଗୁଣ କେମିତି ଜଗତରୁ ବାହାର କରିବାକୁ ପ୍ରଭୁ ଦେବେ, ଯେ ପାଣ୍ଡବମାନେ ଆଜି କ୍ଷତ୍ରିୟ ହୋଇଗଲେ ବା ପାଣ୍ଡବମାନେ ଆଜି ମୃତ୍ୟୁବରଣ କଲେ, ପ୍ରଭୁ ଏ ଚାନ୍ସ କେମିତି ଦେବେ। ତେଣୁ ଅର୍ଜୁନକୁ ଭଗବାନ କହିଛନ୍ତି ଏବଂ ଅର୍ଜୁନ ଯାଇଛନ୍ତି, କାରଣ ଦୁର୍ଯ୍ୟୋଧନ ପୂର୍ବରୁ ଗୋଟିଏ ଉପକାର କରିଥିଲେ, ଏ ଅର୍ଜୁନ ଗୋଟିଏ ଦୁର୍ଯ୍ୟୋଧନଙ୍କର ଉପକାର କରିଥିଲେ, ଏବଂ ଦୁର୍ଯ୍ୟୋଧନ କହିଲେ ଅର୍ଜୁନ ତୁମର କ'ଣ ମାଗିବାର ଅଛି, ଅର୍ଜୁନ କହିଲେ ମୁଁ ସମୟ ଆସିଲେ ହିଁ ମାଗିନେବି। କିନ୍ତୁ ଅର୍ଜୁନ କ'ଣ ସମୟ ଆସିଲେ ମାଗିବେ ଅର୍ଜୁନ ଜାଣନ୍ତି ନା, କିନ୍ତୁ ଭଗବାନ ଜାଣନ୍ତି। ତେଣୁ ଭଗବାନ ଜାଣନ୍ତି ଅର୍ଜୁନର କେଉଁ ସମୟରେ ମେଡିସିନ୍ ଦରକାର, ତେଣୁ ମେଡିସିନ୍ ଷ୍ଟୋର୍ରେ ମେଡିସିନ୍ ଅଛି, ରୋଗୀକି କେଉଁ ସମୟରେ ଦରକାର ସେ ଡକ୍ଟର ଜାଣେ, କିନ୍ତୁ ରୋଗୀ ଯଦି ମନେ ମନେ ମେଡିସିନ୍ ଖାଇବ ସେଟା ମରିଯିବ, ତେଣୁ ଡକ୍ଟର ଜାଣନ୍ତି। ତେଣୁ ଡକ୍ଟର ହେଲେ ଭଗବାନ ନା, ସେ କହିଲେ ଅର୍ଜୁନର ବର୍ତ୍ତମାନ ମେଡିସିନ୍ ଦରକାର, ଅର୍ଜୁନ ତୁମେ ଯାଅ ଦୁର୍ଯ୍ୟୋଧନ ନିକଟରୁ ସେ ଉପକାରର ଫଳ ବର୍ତ୍ତମାନ ମାଗ। ଏବଂ ଦୁର୍ଯ୍ୟୋଧନ ନିକଟକୁ ଅର୍ଜୁନ ଯାଇଛନ୍ତି ଏବଂ ସେ ପାଞ୍ଚଟି ସ୍ୱର ନେଇ ଆସିଛନ୍ତି, ଏବଂ ଭୀଷ୍ମଦେବ ଜାଣିପାରିଲେ ଇଏ ଆଉ କାହାର ଧନ୍ଦା ହବ, ଆରେ ମୁଁ ତ ଶପଥ କଲି ମୁଁ କାଲି ପାଣ୍ଡବମାନଙ୍କୁ ଏ ଧରାଧାମରୁ ବିଦାୟ ଦେବି, କିନ୍ତୁ ଏ ପାଞ୍ଚଟି ଅସ୍ତ୍ର, ଏରେ ମୁଁ ଯେଉଁ ଅସ୍ତ୍ର ରଖିଥିଲି ତାକୁ ଦୁର୍ଯ୍ୟୋଧନଙ୍କ ନିକଟରୁ ନେଇଗଲେ, କିଏ ନେଲେ ନା ଅର୍ଜୁନ। ଆଚ୍ଛା ଅର୍ଜୁନ ତ ଏ ବୁଦ୍ଧି ନାହିଁ, ପୂର୍ବ ଶ୍ଳୋକର ଭୀଷ୍ମଦେବ ଜାଣନ୍ତି ନା,
ଯିଏ ମୋ ସହିତ ଯୁଦ୍ଧ କରିବା ପାଇଁ ଯାହାଙ୍କର ମୋହ ହେଇଗଲା, ତାଙ୍କର ଏତେ ବୁଦ୍ଧି କେଉଁଠି ଆସିବ ଯେ ମୋ ସହିତ ପୁଣି ଯୁଦ୍ଧ କରିବା ପାଇଁ ଅସ୍ତ୍ର ଡାଲି ନେଇଯିବେ? ଇଏ କୃଷ୍ଣଙ୍କର ବୁଦ୍ଧି, କାରଣ ବୁଦ୍ଧି ବୁଦ୍ଧି ମତାମସ୍ମିତି ଯଦି ଯୋଉ ସିନାମହ, ବୁଦ୍ଧିମାନର ବୁଦ୍ଧି ହଉଛି ମୁଁ, ପ୍ରଭୁ ବୁଦ୍ଧିମାନର ବୁଦ୍ଧି। ପ୍ରଭୁ ସବୁ ସମୟରେ ଏକ୍ସାମ୍ପଲ ଦିଅନ୍ତି, ଡାରୱିନ ବା ନ୍ୟୁଟନ ଗୋଟେ ସାଇଣ୍ଟିଷ୍ଟ ହେଇଛନ୍ତି, କିନ୍ତୁ କେତେ ଜଣ ଡାରୱିନ ଆଉ ନ୍ୟୁଟନ କେତେଟା ସାଇଣ୍ଟିଷ୍ଟ ତିଆରି କରିଛନ୍ତି? ସେ ତିଆରି କରିପାରିବ। ବୁଦ୍ଧି ବୁଦ୍ଧିମତାମ ଅସ୍ମିନ୍ ତେଜ ତେଜସୀ ନାମହମ୍, ତେଜ୍ୟାନର ତେଜ ମୁଁ, ବୁଦ୍ଧିମାନର ବୁଦ୍ଧି ମୁଁ। ଯେଉଁ ସମୟରେ ପ୍ରଭୁ ଚାହିଁବେ ଆମର ବୁଦ୍ଧିକୁ ୱିଡ୍ର କରିବା ପାଇଁ, ଆମେ ରାସ୍ତାରେ ଲଙ୍ଗଳା ହେଇ ପାଗ। ଯିଏ ଆଜି ଏତେ ଗୁଡ଼େ ଜ୍ଞାନୀ ବୋଲି କହି ହଜାର ହଜାର ଥେସିସ୍ ଲେଖୁଛି, ଗୋଟେ ମୁହୂର୍ତ୍ତରେ ପ୍ରଭୁ ପାଗଳ କରିବେ। ଦେଖନ୍ତୁ ଦୁର୍ଯ୍ୟୋଧନକୁ ପ୍ଲିଜ୍ କରିବା ପାଇଁ ଭୀଷ୍ମଦେବ କେତେ ବଡ଼ ପ୍ଲାନ୍ ପ୍ରୋଜେକ୍ଟ କଲେ, ଗୋଟେ ମୁହୂର୍ତ୍ତରେ ଖତମ। ଏବଂ ଭୀଷ୍ମଦେବ ସେଇ ଶପଥ କଲେ, ଠିକ୍ ଅଛି, ଯେଉଁ କୃଷ୍ଣ ମୁଁ ଯେଉଁ ପ୍ଲାନ୍ ରଖିଥିଲି, ମୋ ଯୋଜନାକୁ ଭଙ୍ଗ କରିଛନ୍ତି, ମୁଁ ତାଙ୍କ ଯୋଜନାକୁ ଭଙ୍ଗ କରିବି। ଭଗବାନଙ୍କର ମାଷ୍ଟର ପ୍ଲାନ୍କୁ ଭାଙ୍ଗିବା ପାଇଁ ଭୀଷ୍ମଦେବ ବର୍ତ୍ତମାନ ଚିନ୍ତା କଲେ, କାରଣ ଭଗବାନ ଭୀଷ୍ମଦେବଙ୍କର ମାଷ୍ଟର ପ୍ଲାନ୍କୁ ଭାଙ୍ଗିଦେବେ। ଭକ୍ତର ଶକ୍ତି ଅଛି, ଭଗବାନଙ୍କର ମାଷ୍ଟର ପ୍ଲାନ୍କୁ ଭାଙ୍ଗିଦେବେ, ଏ ଭକ୍ତର ଶକ୍ତି। ସେଥିପାଇଁ ଚୈତନ୍ୟ ଭାଗବତରେ ମହାପ୍ରଭୁ ଶ୍ରୀଧର କଥାରେ କହୁଛନ୍ତି, ଭକ୍ତି ଯୋଗେ ଭୀଷ୍ମ ତୋମାନ ଜିଣିଲା ସମରେ, ଭକ୍ତି ଯୋଗେ ଭୀଷ୍ମ ତୋମାନ ଜିଣିଲା ସମରେ, ଭକ୍ତି ଯୋଗେ ଯଶୋଦା ବାନ୍ଧିଲ ତୋମାରେ, ଭକ୍ତି ଯୋଗେ ଯୋଗେ ଭୀଷ୍ମ ତୋମାଏ ଚିଣିଲ ସମରେ। ଭଗବାନ ଭୀଷ୍ମଦେବଙ୍କର ଯୋଜନାକୁ ଭଣ୍ଡ କଲେ, କିନ୍ତୁ ଭୀଷ୍ମଦେବ ବର୍ତ୍ତମାନ ଭଗବାନଙ୍କର ଯୋଜନା, ଭଗବାନ ଯେଉଁ କହିଥିଲେ ମୁଁ ଅସ୍ତ୍ର ଧରିବି ନା, ତାକୁ ଭଙ୍ଗ କରିଦେଲେ। କିଭଳି ନା ଭକ୍ତିର ପ୍ରଭାବ, ଭକ୍ତରେ ଶକ୍ତି ଅଛି। ସେଥିପାଇଁ କହିଲେ, ମୟି ନିର୍ବନ୍ଧ ହୃଦୟା ସାଧୁଇ ସମଦର୍ଶିନା ବସ୍ୟ କୁର୍ବନ୍ତି ମା ଭଗତା ସତ୍ରିୟଂ ସତ୍ପତି ଯଥା। ସତୀ ନାରୀର ଏପରି ଶକ୍ତି, ସେ ସ୍ୱାମୀକୁ ବିଲକୁଲ ବଶ କରି ରଖିଥାଏ, ନିବନ୍ଧ ହୃଦୟା ହୃଦୟରେ ବାନ୍ଧି ଦେଇଥାଏ, ପ୍ରେମ ରଜୁରେ ବାନ୍ଧି ଦେଇଥାଏ। ମୁଁ ଏଇ ନିର୍ବନ୍ଧ ସାଧୁ ବି ସମଦର୍ଶିନା ବସ୍ୟା କୁର୍ବନ୍ତି ମା ଭକ୍ତା, ମୋ ଭକ୍ତ ମୋତେ ବସ କରେ, କିଭଳି ବସ କରେ, ସ୍ତ୍ରୀ ସତ୍ପତି ଯଥା, ସତୀ ନାରୀ ଯେପରି ତାର ସ୍ୱାମୀକୁ ବସ କରି ରଖିଥାଏ। ସେ ଭୀଷ୍ମଦେବ ଭକ୍ତି ଯୋଗେ ଭୀଷ୍ମ ତୁମା ଜିଣିଲ ସମୟ, ଏ ଭକ୍ତିର କାର୍ଯ୍ୟ। ଏବଂ ଭକ୍ତି ଯୋଗେ ଯଶୋଦାମା ବାନ୍ଧିଲ ତୁମା, ଭକ୍ତି ବଳରେ ଯଶୋଦାମା ବାନ୍ଧିପାରିବେ, ଭକ୍ତି ନହେଲେ କାର୍ଯ୍ୟ ହେଇପାରିବ। ଭଗବାନ ପ୍ରଭୁପା ସବୁ ସମୟରେ କୁହନ୍ତି, ଭକ୍ତ ହେଲେ ଏଇ ପ୍ରଫିଟ, ଭଗବାନ ଜଗତକୁ କଣ୍ଟ୍ରୋଲ କରୁଛନ୍ତି, କିନ୍ତୁ ଭକ୍ତ ଜଗତର ରିମୋଟଟା ଭଗବାନଙ୍କ ହାତରେ ଅଛି, କିନ୍ତୁ ଭଗବାନଙ୍କର ରିମୋଟଟା ଭକ୍ତ ହାତରେ ଅଛି। ଭକ୍ତ ଯେଉଁ ସମୟରେ ରିମୋଟ ମାରିବ, ଭଗବାନ ପ୍ରଭୁ ଏଇ ପିକ୍ଚର ମୋର ଦରକାର, ଏଇ ଚ୍ୟାନେଲ ଦରକାର, ଭଗବାନ ଦେଖେ, ମୁଁ ବିଷ୍ଣୁ ରୂପ ଦେଖିବି, ମୁଁ କୃଷ୍ଣ ରୂପ ଦେଖିବି। ତେଣୁ ଭଗବାନଙ୍କର ରିମୋଟଟା ଭକ୍ତ ହାତରେ, ଆଉ ଜଗତର ରିମୋଟଟା ଭଗବାନ ହାତରେ, ଏଇ ଭକ୍ତିର ମହାତ୍ମା। ଭକ୍ତି ଯୋଗେ ତୋମାର ବେ ଚିର ସତ୍ୟ ଭାମା, ଭକ୍ତି ଯୋଗେ ତୋମାର ବେ ଚିର ସତ୍ୟ ଭାମା, ଭକ୍ତି ବସେ ତୁମି କାନ୍ଦେ ବହେ ଗୋପରା, ଭକ୍ତି ବସେ ତୁମି କାନ୍ଦେ ସ୍ତୁତି କରୁଛନ୍ତି ମହାପ୍ରଭୁ। ମୁଁ ଭୁଲରେ କହିଥିଲି, ମହାପ୍ରଭୁ ଶ୍ରୀଧର କହିଛନ୍ତି ନା, ଶ୍ରୀଧର ସ୍ତୁତି କରୁଛନ୍ତି ମହାପ୍ରଭୁ। ପ୍ରଭୁ ଆପଣ ସେଇ ନା, ସେଇ କୃଷ୍ଣ ତ, ଯେଉଁ ଭୀଷ୍ମଦେବ ଆପଣଙ୍କୁ ଯୁଦ୍ଧରେ ଜୟ କରିଥିଲେ, ଭକ୍ତି ବଳରେ ଯେଉଁ ଯଶୋଦାମା ଆପଣଙ୍କୁ ବାନ୍ଧିଥିଲେ, ଆଉ ଭକ୍ତି ଯୋଗେ ତୁମାର ବେଚିଲ ସତ୍ୟଭାମା, ସତ୍ୟଭାମା ତୁମକୁ ବିକ୍ରି କରିଦେଇଥିଲେ ନା ନାରଦ ମୁନିଙ୍କ ନିକଟରେ, ଭକ୍ତି ବସେ ତୁମି କାନ୍ଦ ବହେ ଗୋପରାମ, ଏ ଗୋପମାନଙ୍କୁ ସୁଦାମା ସୁବଳକୁ ଆପଣ କାନ୍ଧରେ ବୋହିଥିଲେ ନା, ସେଇ କୃଷ୍ଣ ତ ଆପଣ, ମହାପ୍ରଭୁ କହୁଛନ୍ତି। ଆଉ ଭଗବାନ କୃଷ୍ଣ ଯେତେବେଳେ କାନ୍ଧି କାନ୍ଧି ସୁଦାମା ସୁବଳକୁ ନିଅନ୍ତି ବ୍ରଜରେ, ଭଗବାନ ତ ଚିନ୍ତା କରନ୍ତି, ଯାହା ଏତେ ଦିନ ଧରେ ଭକ୍ତକୁ ମୋର କାନ୍ଧରେ ବୋହିବାର ସୁଯୋଗ ଥିଲା, କାରଣ ଭଗବାନ ତ ଏ ଜଗତର ବୋଝକୁ କାନ୍ଧରେ କାନ୍ଧରେ ବୋହି ବୋହି ଥକା ହେଇଗଲେଣି। ଯେଭଳି ଗଙ୍ଗାଦେବୀଙ୍କ ନିକଟରେ ଭକ୍ତ ସ୍ନାନ କଲା ମାନେ, ଭକ୍ତ ସେ ବାପକୁ ଗ୍ରହଣ କରି ଗଙ୍ଗାଦେବୀ ଫ୍ରି ହେଇଯାଆନ୍ତି, ସେ ଭଗବାନ ତାଙ୍କୁ ଭକ୍ତକୁ ସେବା କରନ୍ତି, ଭକ୍ତକୁ କାନ୍ଧାନ୍ତି, ଭଗବାନ ଚିନ୍ତା କରନ୍ତି ଆଉ ଜଗତର ବର୍ଡନ ଭକ୍ତ ମୋର କିଛି ନେଇଗଲା। ସେଥିପାଇଁ ସୁଦାମା ସୁବଳ ଯେତେବେଳେ କାନ୍ଧାନ୍ତି ଭଗବାନ ତ ବିଲକୁଲ ତାଙ୍କର ପାଦ ପାଣିକି ବକ୍ଷରେ ଲଗେଇଛନ୍ତି, ଜାବୁଡ଼ିକି ଧରନ୍ତି। ଦେଖିଛନ୍ତି କାନ୍ଧାନ୍ତି ଗୋଡ଼ ଦୁଇଟା ଗୋଡ଼ାନ୍ତି ନା, ଆଜ୍ଞା ଭଗବାନ ଜାବୁଡ଼ିକି ଧରନ୍ତି ବକ୍ଷରେ। ଇଏ ଭକ୍ତିର ମହାତ୍ମା। ଅନନ୍ତ କୋଟି ବ୍ରହ୍ମାଣ୍ଡ ବହେ ଯାର ମନେ, ଅନନ୍ତ କୋଟି ବ୍ରହ୍ମାଣ୍ଡ ବହେ ଯାର ସେ ତୁମି ସୀତାମା ଗୋପ ବହିଲ ଆପନେ, ସେ ତୁମି ସୀତାମା ଗୋପ ବହିଲ ଆପନେ। ସିଦ୍ଧର କହୁଛନ୍ତି ପ୍ରଭୁ ଆପଣ ସେଇ ନା ଯେ ଅନନ୍ତ କୋଟି ବ୍ରହ୍ମାଣ୍ଡକୁ କେବଳ ମନରେ ଧାରଣ କରିଛନ୍ତି, ଇଚ୍ଛା ମାତ୍ରେ ପ୍ରଭୁ ସଂକଳ୍ପ କରୁଛନ୍ତି, ପ୍ରଭୁଙ୍କ ସଂକଳ୍ପ ଶକ୍ତିରେ ବ୍ରହ୍ମାଣ୍ଡ ସୃଷ୍ଟି କରିଛନ୍ତି। ପ୍ରଭୁଙ୍କର ଗୋଟେ ସ୍ୱତନ୍ତ୍ର ଶକ୍ତି ଅଛି, ସଂକଳ୍ପ ଶକ୍ତି। ଜୀବ ଜୀବ ସଂକଳ୍ପ କରି କିଛି କରିପାରିବ ନା, ଆମେ ସଂକଳ୍ପ କରିକି ଆଜି ପନିର ଖାଇବି, ସଂକଳ୍ପ କରିଦେଲେ କ'ଣ ଖିଆ ହେଉଛି ଭାଇ? ବଜାରକୁ ଯିବାକୁ ପଡ଼ିବ, ଟଙ୍କା ନେବାକୁ ପଡ଼ିବ, ପନିର ଆଣିବାକୁ ପଡ଼ିବ, ରୋଷେଇ କରିବାକୁ ପଡ଼ିବ, ପୁଣି ବି ଭୋଜନ କରିବାକୁ ପଡ଼ିବ, ଭୋଜନ କଲେ ତାପରେ ଯାଇ ପନିର ଖାଇବା। ସଂକଳ୍ପ ମାନେ ଜୀବନ ସଂକଳ୍ପର କିଛି କାର୍ଯ୍ୟ ହେଉନି, ପ୍ରଭୁଙ୍କର ସଂକଳ୍ପ। ତିନ ବ୍ରହ୍ମ ହୃଦା, ବ୍ରହ୍ମାଜୀ ତୁମେ ଜ୍ଞାନ ଲାଭ କର। ପ୍ରଭୁ ସଂକଳ୍ପ କଲେ, ସଂକଳ୍ପ ମାତ୍ରେ ବ୍ରହ୍ମାଜୀ ଜ୍ଞାନ ଲାଭ କଲେ, ପ୍ରଭୁଙ୍କର ସଂକଳ୍ପ ଶକ୍ତି। ଅନନ୍ତ କୋଟି ବ୍ରହ୍ମାଣ୍ଡ ବହେ ଯାର ମନେ, ସିଦ୍ଧର କହୁଛନ୍ତି ପ୍ରଭୁ କେବଳ ସଂକଳ୍ପ ବଳରେ ଆପଣ କୋଟି କୋଟି ବ୍ରହ୍ମାଣ୍ଡ କେବଳ ମନରେ ଧାରଣ କରିଛନ୍ତି। ସେ ତୁମି ସେଦାମା ଗୋପ ବହିଲ ଆପଣ, ଆପଣ ସେ ନିଜେ ଶ୍ରୀଦାମା ଆଉ ଗୋପକୁ କାନ୍ଧରେ ବୋହୁଛନ୍ତି। ଆପଣ ତ ଏଇ ମହାପ୍ରଭୁ ରୂପରେ ଆସିଛନ୍ତି ନା, ଏହି ଭକ୍ତିର ମହାତ୍ମା। ତେଣୁ ଭୀଷ୍ମଦେବ ବର୍ତ୍ତମାନ କ'ଣ କରିଛନ୍ତି ନା, କହୁଛନ୍ତି ପ୍ରଭୁ ଭଗବାନ ଶ୍ରୀକୃଷ୍ଣ ଦଣ୍ଡାୟମାନ ଅଛନ୍ତି, ତାଙ୍କୁ ସ୍ତୁତି କରୁଛନ୍ତି। ଯେଉଁ ପ୍ରଭୁଙ୍କର ଶପଥକୁ ମୁଁ ଭାଙ୍ଗି ଦେଇଥିଲି, ଏବଂ ପ୍ରଭୁ ଯେଉଁ ଶପଥ କରିଥିଲେ ମୁଁ ଅସ୍ତ୍ର ଧାରଣ କରିବି ନା, ମୁଁ ତାଙ୍କୁ ଅସ୍ତ୍ର ଧରେଇ ଦେଇଥିଲି। ଏବଂ ଶ୍ରୀଦର୍ଶନୀ କହୁଛନ୍ତି ଗ୍ରାହସ୍ୟାମି ଇତି ଏବଂ ରୂପା ମତ୍ ପ୍ରତିଜ୍ଞା ମୃତମ ସତ୍ୟା ଯଥା ଭବତି ତଥା ଅଧି ଅଧିକାମ କର୍ତ୍ତୁମ ଯୋ ରଥସ୍ଥ ସମ ଅପବୃତ। ଯେ ରଥରୁ ଓହ୍ଲେଇ ଗଲେ ଏବଂ ମୋର ଶପଥଟାକୁ ରକ୍ଷା କରିବା ପାଇଁ, ଭଗବାନ ନିଜର ଶପଥଟାକୁ ବିସ୍ମରଣ ହୋଇଗଲେ, କିନ୍ତୁ ଭକ୍ତ ଯାହା ଶପଥ କରିଛି ତାକୁ ରକ୍ଷା କରିବା ପାଇଁ ଗଲେ, ଭୀଷ୍ମଦେବଙ୍କର ଶପଥକୁ ରକ୍ଷା କରିବା ପାଇଁ। ଭୀଷ୍ମଦେବ କହୁଛନ୍ତି ମୋର ଶପଥକୁ ରକ୍ଷା କରିବା ପାଇଁ ନିଜର ଶପଥକୁ ଭୁଲିଗଲେ। ସେଥିପାଇଁ ଭଗବାନ ଗୀତା ପ୍ରବଚନ ଦେଲାବେଳେ ବହୁତ ସାବଧାନ ଦେଇଛନ୍ତି, ଭଗବାନ ଜାଣନ୍ତି ଭୀଷ୍ମଦେବଙ୍କର ଏଇ ଅବସ୍ଥା କରିଦେବେ। ସେଥିପାଇଁ ସେ କହିଲେ କ୍ଷିପ୍ରମ ଭବତି ଧର୍ମାତ୍ମା ସଶସନ୍ଧି ନିଗନ୍ଧନ୍ତି କୌନ୍ତେୟ ପ୍ରତିଜାନାମି ନମେ ଭକ୍ତ ପ୍ରଣଶ୍ୟତି। କୁନ୍ତୀ ପୁତ୍ର ମୁଁ ଶପଥ କରୁଛି, କିନ୍ତୁ ଡିକ୍ଲାରଟା ତୁମେ କର, ମୋର କ୍ୟାସେଟ୍ କିନ୍ତୁ ତୁମେ ଟେପ୍ ହୁଅ। ନିଜ ମୁଖରେ କହିଲେନି ମୋ ଭକ୍ତର ବିନାଶ, କାରଣ ମୁଁ ଯାହା ଶପଥ କରୁଛି ସବୁ ତୁମର ଭାଙ୍ଗି ଦେଇଛି। ମୁଁ ଶପଥ କରିବି ଅସ୍ତ୍ର ଧରିକି ଭୀଷ୍ମ ତୁମର ଭାଙ୍ଗିଦେବି, ତେଣୁ ଏ ଶପଥଟା ମୁଁ ନିଜେ କରିବି, ତୁମେ କର, ମୋ ଭକ୍ତର ବିନାଶ ନ ହଉ ଏଇଟା ତୁମେ କର, କାରଣ ମୁଁ ଯଦି ଏଇଟା କରିବି ଭୀଷ୍ମଦେବଙ୍କଠୁ ଯଦି କେହି ବଡ଼ ଭକ୍ତ ଆସନ୍ତି ଗୋପୀ ଭଳି ଭକ୍ତ ମୋ ଶପଥ ପୁଣି ଭାଙ୍ଗିଦେବେ, ତେଣୁ ମୁଁ ଆଉ ଶପଥ କରିବିନି, ଏଇଟା ମୋ ଭକ୍ତର କଥା ନା। କାରଣ ଭଗବାନ ଜାଣନ୍ତି ଭୀଷ୍ମଦେବ ମୋର ଶପଥ ଭାଙ୍ଗିଦେବେ, କାରଣ ସେ ସବୁ ଜାଣନ୍ତି, ବେଦାନ ସମାଧି ତାହାନି ବର୍ତ୍ତମାନ ଆମେ ଚଳୁଛୁ, ସବୁ ଜାଣନ୍ତି। ଯାହାଙ୍କ ଶକ୍ତିରେ ଭୀଷ୍ମଦେବ ଦେଖିପାରୁଥିଲେ ଦିବ୍ୟ ଦୃଷ୍ଟିରେ ଯେ ସବୁ ସୈନ୍ୟମାନଙ୍କୁ ପ୍ରଭୁ ବିନାଶ କରିସାରିଲେଣି, କେବଳ ଦୃଷ୍ଟିରେ ଭୀଷ୍ମଦେବ ଯଦି ଏଭଳି କୃପା ଦୃଷ୍ଟି ଲାଭ କରିଥିଲେ ପ୍ରଭୁଙ୍କର ଶକ୍ତିରେ, ତାହେଲେ କୁହନ୍ତୁ ପ୍ରଭୁଙ୍କର କିଭଳି ନ ଜାଣିଛନ୍ତି କୁରୁକ୍ଷେତ୍ର ଯୁଦ୍ଧଭୂମିରେ କ'ଣ ହବ ବୋଲି, ସବୁ ଜାଣନ୍ତି। ଏବଂ ରଥରୁ ଅପବୃତ ରଥସ୍ତୁ ରଥରୁ ଓହ୍ଲେଇଲେ, ଏବଂ ରଥରୁ ଓହ୍ଲେଇ କିଭଳି ଆସୁଛନ୍ତି ଏବଂ କେଉଁ ପରିସ୍ଥିତିରେ ଆସୁଛନ୍ତି ଆମେ ମହାଭାରତ ଫେରିଯିବା। ମହାଭାରତରେ ଭୀଷ୍ମଦେବ ଯେଉଁ ସମୟରେ ଏ କ୍ରୋଧାନ୍ୱିତ ହୋଇ ଯାହା କୁହନ୍ତି ଗଜ ମସ୍ତକରେ ଆଙ୍କୁଶ ଲାଗିଲେ ଯେଭଳି ଗଜ କ୍ରୋଧାନ୍ୱିତ ହୁଏ, ଭୀଷ୍ମଦେବ ଯୁଦ୍ଧ କ୍ଷେତ୍ରରେ ନବମ ଦିନରେ ପହଞ୍ଚିଲା ପରେ ଦୁର୍ଯ୍ୟୋଧନର ବାକ୍ୟ ବାଣଙ୍କୁ ହିଁ ଚିନ୍ତା କରୁଛନ୍ତି, ଦଗ୍ଧୀଭୂତ ହେଉଛନ୍ତି, ଏବଂ ଶପଥ କରିଛନ୍ତି ମୁଁ ଆଜି ପାଣ୍ଡବମାନଙ୍କୁ ଯେ ଏ ଧରାଧାମର ବିଦାୟ ଦେବି, ଏବଂ ଅର୍ଜୁନଙ୍କୁ ବାଣ ମାରି ଆଚ୍ଛାଦିତ କରିଦେଇଛନ୍ତି, ଏବଂ ଲାଷ୍ଟରେ ଏଭଳି ଗୋଟିଏ ବାଣ ମାରିଛନ୍ତି ଅର୍ଜୁନ ମସ୍ତ କରିବା। ଭଗବାନ ଦେଖିଲେ ଅର୍ଜୁନ ବର୍ତ୍ତମାନ ମୋତେ ରକ୍ଷା କରିବାକୁ ପଡ଼ିବ, ଭଗବାନ ସେତେବେଳେ ଅର୍ଜୁନଙ୍କୁ ସୁରକ୍ଷା ଦେବା ପାଇଁ, ଅର୍ଜୁନଙ୍କୁ କେବଳ ସୁରକ୍ଷା ଦେବା ପାଇଁ ରଥରୁ ଧାଇଁଛନ୍ତି, ରଥରୁ ଓହ୍ଲେଇ ପଡ଼ିଛନ୍ତି। ଅପବୃତ ରଥସ୍ତୁ ସହସେଇବ ଏବ ଅବତୀର୍ଣ୍ଣ ସନ୍, ସମସ୍ତ ହେଇଗଲ ଗୋଟିଏ ମୁହୂର୍ତ୍ତ ବି ମାନେ ବିଳମ୍ବ କରିନାହାନ୍ତି। ଦେଖିଲେ ଅର୍ଜୁନଙ୍କ ମସ୍ତକରେ ଆଘାତ ହେଇଛି, ଅର୍ଜୁନ ମାନେ ମୂର୍ଚ୍ଛିତ ଅବସ୍ଥା ପ୍ରାୟ ଭଗବାନ ଧାଇଁଲେ ଏବଂ ଦ୍ରୁତ ଚରଣ ରଥସ୍ତୁ ରଥର ଦ୍ରୁତ ରଥ ଚରଣ ଅଭୟ କେମିତି ଯାଉଛନ୍ତି ଅଭୟ ପ୍ରଭୁପାଦ ଯାଉଛନ୍ତି ହରିଟିଲେ ପୁରା ବ୍ୟସ୍ତ ହେଇକି ପୁରା ଏତେ ବ୍ୟସ୍ତ ଏତେ ବ୍ୟାକୁଳ ଭକ୍ତକୁ ସୁରକ୍ଷା ଦେବା ପାଇଁ ଦ୍ରୁତ ରଥ ଚରଣ ରଥର ଚରଣ ହେଲା ରଥର ଚକା ଭଗ୍ନ ରଥ ଚକ୍ର ପଡ଼ିଛି ନା ଆପଣଙ୍କ ଏଇ ଭଗ୍ନ ରଥ ଚକ୍ର କ'ଣ ଡେଲି ସଫା ହୁଏନି କି କୁରୁକ୍ଷେତ୍ର ଯୁଦ୍ଧ ଯେଉଁ ରଥ ଚକା ପଡ଼ିଥିଲା ସେଇଦିନ ହିଁ 14,000 ସାରଥୀଙ୍କୁ 14,000 ମହାରଥୀଙ୍କୁ ଭୀଷ୍ମଦେବ ବଦ୍ଧ କରିଛନ୍ତି ଏବଂ ମହାଭାରତରେ ବର୍ଣ୍ଣନା ଅଛି ସେଦିନେ ରକ୍ତ ନଦୀ ଆଉ ଏତେ ସୈନ୍ୟ ରଥ ଅଶ୍ୱ ସବୁ ଛିନ୍ନ ବିଛିନ୍ନ ହୋଇ ପଡ଼ିଛନ୍ତି ଭଗବାନ ଓହ୍ଲେଇଲେ ଦେଖିଲେ ଗୋଟେ ରଥ ଚକା ପଡ଼ିଛି ଧରିଲେ ଏବଂ ଭୀଷ୍ମଦେବଙ୍କୁ ଧାଇଁଲେ ଯେତେବେଳେ ଭୀଷ୍ମଙ୍କ ଦିଗକୁ ଧାଉଁଛନ୍ତି ଭୀଷ୍ମଦେବ ଜାଣିଦେଲେ ଯେ ପ୍ରଭୁ ଆସୁଛନ୍ତି ଆଜି ତାଙ୍କର ଯୁଦ୍ଧର ଯୋଦ୍ଧା ବୋଲି ଭଗବାନ ଆଜି ସାର୍ଟିଫିକେଟ୍ ଦେବେ ଜଗତରେ ଲକ୍ଷ ଲକ୍ଷ ଲୋକ ଆମକୁ ସାର୍ଟିଫିକେଟ୍ ଦେଉଛନ୍ତି ଭକ୍ତ ବୋଲି ହଁ ଆମେ ମାଳି ତିଲକ ମାରିଛି ଇସ୍କନର ଭକ୍ତ କିନ୍ତୁ ଲାଷ୍ଟ ସାର୍ଟିଫିକେଟ୍ ଆମର ଦରକାର ଦୁଇ ଜଣଙ୍କ ନିକଟରେ ଜୟ ଗୁରୁ ଗୌରାଙ୍ଗ ଜୟ ଆମେ ଯେଉଁ ଗୁରୁ ଗୌରାଙ୍ଗର ଜୟ କରୁଛେ ସିଏ ସାର୍ଟିଫିକେଟ୍ ଦେବେ ହଁ ତୁମେ ଏକ ନମ୍ବର ଫାଇଟର ଇସ୍କନର ତାହେଲେ ପ୍ରଭୁଙ୍କ ଧାମକୁ ଯିବା ଭୀଷ୍ମଦେବ ଜୀବନ ସାରା ମହାରଥୀ ଯୁଦ୍ଧ କରିଛନ୍ତି ଆଜି ଆଜି ଯେତେବେଳେ ଦେଖିଛନ୍ତି ପ୍ରଭୁଙ୍କ ସହିତ ଯୁଦ୍ଧ କରି ପ୍ରଭୁ ଯାଉଛନ୍ତି ଭୀଷ୍ମଦେବ କୃତକୃତ୍ୟ ହେଇଯାଇଛନ୍ତି ଆରେ ବାବା ଜୀବନ ସାରା ଏ ଥାର୍ଡ କ୍ଲାସ୍ ଲୋକଙ୍କ ସାଙ୍ଗରେ ଯୁଦ୍ଧ କରିକରି ମୋ ଜୀବନ ଯାଇଛି ଆଜି କମ୍ ସେ କମ୍ ପ୍ରଭୁଙ୍କ ସହିତ ଯୁଦ୍ଧ କରିବା ପାଇଁ ଆସୁଛନ୍ତି ମୋର କେତେ ବଡ଼ ଭାଗ୍ୟ ଆଉ ମୁଁ ଜୀବନରୁ ତ କାହାକୁ ଡାକିନି ଯୁଦ୍ଧ କରିବା ପାଇଁ ଆଉ ଯେତେ ଜଣଙ୍କୁ ଡାକିଛି ସେ ମୋ ସହିତ ଯୁଦ୍ଧ କରିବା ପାଇଁ ଭୟ କରନ୍ତି କିନ୍ତୁ ଆଜି ମୁଁ ପ୍ରଭୁଙ୍କୁ ଡାକିବି ପ୍ରଭୁଙ୍କୁ ଆହ୍ୱାନ କରୁଛନ୍ତି ପ୍ରଭୁ ଆପଣ ଆସନ୍ତୁ ଯେତେବେଳେ ଭଗବାନ ରଥରୁ ଓହ୍ଲେଇ ଚକାଟି ଧରି ଧାଇଁ ଧାଇଁ ଆସୁଛନ୍ତି ଭୀଷ୍ମଦେବ ଡାକୁଛନ୍ତି ସେ ଶ୍ଳୋକ ଅଛନ୍ତି ମୁଁ ଆଉ ଗୋଟିଏ ସିଂ କହୁଛି ଯେତେବେଳେ ଡାକୁଛନ୍ତି ଭୀଷ୍ମଦେବ ତା ପୂର୍ବ କଥା କହୁଛନ୍ତି ସ ସିଂହଂ ଇବ ମାତଙ୍ଗମ ଯୁଥସଭ ଇବ ସର୍ବଂ ଅଭିଦ୍ରବାଦ ବିହୀନ ବିନିଜନ ଯାଦବ ସ୍ରବ ଯାଦବ ଶ୍ରେଷ୍ଠ କିପରି ଯାଉଛନ୍ତି ନା ଯୁଦ୍ଧ ଭିତରେ ଗୋଟିଏ ଷଣ୍ଢ ଗୋଟିଏ ବୃଷଭ ଆଉ ଗୋଟିଏ ବୃଷଭକୁ ଯେବେ ଆକ୍ରମଣ କରେ ଆପଣ ଦେଖିଥିବେ ସେ ସିନ୍ ଗୋଟେ ବୃଷଭ ଯେତେବେଳେ ଆଉ ଗୋଟେ ବୃଷଭକୁ ଆକ୍ରମଣ କରେ ତାର ପୁଚ୍ଛ ପୁରା ଉପରକୁ ଉଠିଥିବ ସିଂହକୁ ପୁରା ଆଖି ଲା ଆଉ ଭୂମିରେ ମାଟି ସବୁ ଉପୁଡ଼ୁ ମାନେ ଉଠୁଥିବ ସେଇଭଳି ଭାବରେ ହସ୍ତି ଯେବେଳେ ହସ୍ତି ଯୁଦ୍ଧ ହସ୍ତି ପାଇଁ ପାଗଳ ହୁଏ ମାଡ଼ପିଟ ଲାଗନ୍ତି ଦୁଇଟା ହସ୍ତି ଦୁଇଟା ଷଣ୍ଢ ଯେବେଳେ ଲାଗନ୍ତି ଭୀଷ୍ମଦେବଙ୍କ ନିକଟକୁ ଭଗବାନ ସେଇଭଳି ଯାଉଛନ୍ତି ମହାଭାରତରେ ଏବଂ ଭୀଷ୍ମଦେବ ଦେଖିଦେଲେ ପ୍ରଭୁ ଆସୁଛନ୍ତି ହଁ ସେତେବେଳେ ପ୍ରଭୁଙ୍କୁ ଆହ୍ୱାନ କରୁଛନ୍ତି ଆସନ୍ତୁ ଆସନ୍ତୁ ମଧୁସୂଦନ ଆସନ୍ତୁ ମୋ ଜୀବନ ଆଜି ସାର୍ଥକ ହେଇଗଲା ଆରେ ଯୁଦ୍ଧ ଏଇ ଅସ୍ତ୍ର ଧରିଛି ଏଇ ଗାଣ୍ଡି ଏଇ ଧନୁ ଅଛି କେତେ ଜଣଙ୍କୁ ମୁଁ ଉଠେଇଛି କିନ୍ତୁ ଆଜି ମୋର ପ୍ରଭୁ ମୋ ସମ୍ମୁଖରେ ଠିଆ ହେବେ ତାଙ୍କ ସହିତ ମୁଁ ଯୁଦ୍ଧ କରିବି ଯୁଦ୍ଧ କରିବା କଥା କହୁନାହାନ୍ତି ଧନୁ ଉଠେଇଛନ୍ତି ଏବଂ କହୁଛନ୍ତି ପ୍ରଭୁ ଯେଭଳି ବୃତାଶ୍ୱର ଇନ୍ଦ୍ରକୁ ଆହ୍ୱାନ କରୁଥିଲେ ସେମାନେ ଆହ୍ୱାନ କରୁଛନ୍ତି ପ୍ରଭୁ ଆସନ୍ତୁ ମୋତେ ବଦ୍ଧ କରନ୍ତୁ ଏବଂ ଏହି ଶ୍ଳୋକରେ ତା ପରବର୍ତ୍ତୀ ଶ୍ଳୋକରେ ଆମେ ଏଇଟା କହିବା କିଭଳି ଭୀଷ୍ମଦେବ ଆହ୍ୱାନ କରୁଛନ୍ତି ଏବଂ ଦୃଶ୍ୟଟା କିଭଳି ଭଗବାନ ଯେତେବେଳେ ରଥରୁ ଓହ୍ଲେଇକି ଯାଇଛନ୍ତି ସେତେବେଳେ ଦୃଶ୍ୟଟା କହୁଛନ୍ତି ଯେ ସୀତ ବିଶଖ ବିଶୀର୍ଣ୍ଣ ଦଂଶ କ୍ଷେତ ଜପ ବିପ୍ଲୁତ ଆତ ତାଇ ନହମେ ଭୀଷ୍ମଦେବ ଯେ ସୁଖରେ କହୁଛନ୍ତି ତା ନୁହେଁ ପ୍ରଭୁଙ୍କୁ ସ୍ତୁତି କରୁଛନ୍ତି କାନ୍ଦୁଛନ୍ତି ଭୋଉ ଭାଇ ମୁଁ ଗୋଟେ ଆତତାଇ ଆତତାଇ ବୋଲି କିଏ କୁହେ ମୁଁ ଯିଏ ପ୍ରଭୁ ଜଗତର ଉପକାର କରନ୍ତି ପରମାତ୍ମା ରୂପରେ ରହି ମୋତେ ସବୁକିଛି ବୁଦ୍ଧି ଦେଉଛନ୍ତି ଯେ ପ୍ରତ୍ୟେକ ଜୀବକୁ ସାହାଯ୍ୟ କରୁଛନ୍ତି ଗୋଟେ ଆତତାଇ ଭଳି କାର୍ଯ୍ୟ କରିଛି ଏତେ ସଚିତ ଆନନ୍ଦମୟ ପ୍ରଭୁଙ୍କର ବିଗ୍ରହ ସେ କୋମଳ ବିଗ୍ରହକୁ ମୁଁ ସ୍ୱର ମାରିଛି ନିଜକୁ ଆତତାଇ ବୋଲି ଧିକ୍କାର କରୁଛି ସରସଜ୍ଜାରେ ସ୍ୱୟଂ କରି ମୋ ଭଳିଆ ଆତତାଇ ବା କିନ୍ତୁ କଲ୍ୟାଣ ଚିନ୍ତା କରୁଛନ୍ତି ପ୍ରଭୁପାଦ ଦେଖୁଛନ୍ତି ଭୀଷ୍ମଦେବଙ୍କର କେତେ ବଡ଼ ଯୋଗ୍ୟତା ନିଜର ଦୋଷ ସ୍ୱୀକାର କରୁଛନ୍ତି ପ୍ରଭୁଙ୍କର କୃପା ଦୁଇଟି ଜିନିଷ ବିଚାର କରୁଛନ୍ତି ମୁଁ ଗୋଟେ ଆତତାଇ କିନ୍ତୁ ପ୍ରଭୁଙ୍କର କୃପା ଦେଖ ମୋ ପାଖରେ ଦଣ୍ଡାୟମାନ ଅଛନ୍ତି ଆଉ ମୁଁ ସେଇ ପ୍ରଭୁଙ୍କୁ କ'ଣ କରିଥିଲି ନା ଶୀତ ବିଷମହତ ଶୀତ ମାନେ ପ୍ରଭୁପାଦ ଦେଖୁଛନ୍ତି ତୀକ୍ଷ୍ଣ ବିଷଖ ସ୍ୱରରେ ମୁଁ ତାଙ୍କୁ ବିଶୀର୍ଣ୍ଣ ଦଂଶ ତାଙ୍କର କବଚକୁ ମୁଁ ଭାଙ୍ଗିକି ଚୁର୍ମାର କରିଦେଇଥିଲି শীত বিষকহত বিশেষন্তম ক্ষতজ পরিপ্লুত আততায়নে ক্ষতজন রুধর রুধিরেণ পরিপ্লুত ব্যাপ্ত অন্বয়ে দিয়া যাই ক্ষতজ ভীষ্মদেব যে মারিছন্তি কবচকু ভাঙ্গি দেইছন্তি সিদ্ধান্ত হচ্ছে যে ভগবানকর শরীর তো চিন্ময় শরীর ভীষ্মদেব যে সর মারিলে সে কবচ ভাঙ্গিকি প্রভুঙ্কর শরীরে যে প্রবেশ করিকি ত্বচারে সব ক্ষত হল সেটা প্রভু ভক্ত দর্শন করছেন কিন্তু ভগবানকর শরীর সচ্চিদানন্দময় শরীর সে দেখছেন ভীষ্মদেব তুমি মতো যে ক্ষতজ করছ এতে মু আনন্দ পাচ্ছি মু রস আস্বাদন করছি যেভাবে গতকাল আমি কৌলে কন্দরপরে আবিষ্ট ব্যক্তি যেভাবে গোটিয়ে নারীর দংশনরে নারী তা দন্তরে দংশন কলে কন্দরপ আবিষ্ট পুরুষ অধিক আনন্দিত হুয়ে কারণ সে কামাশক্ত কিন্তু ভগবান এটি প্রেমাশক্ত প্রভুপা যা কৌলে যে গোটিয়ে ভক্ত যেভাবে গোটিয়ে সুন্দর পুষ্পকে ভগবান ভক্তি প্রভুঙ্ উপরক ফিঙ্গে ভগবান কোমল লাগে ভীষ্মদেবঙ্কর সমস্ত স্বর ভগবান আনন্দ প্রদান করছে কিন্তু ভীষ্মদেব কোথাও কে ক্ষতজ পরিপ্লুত আততায়নে ভক্তর এটা সবু বড় যোগ্যতা ভক্ত কেবে নিজকে যোগ্য বলে বিচার করে না কেবে যোগ্য বলে মো ভাইয়া পাপি জগতের না আমা সম পাপি নাই জগত সংসারে আমা সম পাপি নাই জগত সংসার সেসব পাপের আর অপরাধ যত সেসব পাপের আর অপরাধ পরিহারি পাই লজ্জা কইয়াছে কত পরিহারি পাই লজ্জা ভক্তি গোটে প্রার্থনা আছে সুন্দর প্রার্থনা আমার পদটি মনে পড়লে প্রভু মু বহুত বড় অপরাধী আমি সম পাপি নাই জগত ভিতরে আম সম অপরাধী নাই সংসারে আই আম দি লোয়েস্ট অফ দি লো যা গুরুদেব কুহ জগতের যদি ভক্তর লিষ্ট কৃষ্ণ করিবে মো লিষ্টটা সব তলে আসে লাস্ট কৃষ্ণ মো লিষ্টটাকে নেবে ইয়ে হচ্ছে ভাব ভীষ্মদেবঙ্কর সে ভাব কুহন্তু প্রভু যাহা নিকটরে দণ্ডামান অনেক সি কুমার শীত বিষকহত বিশীর্ণ দন্তম ক্ষেতজ পরিপ্লুত আততায়ন ভক্তর এই ভাব সে কুমার মম সম পাপি না জগত ভিতরে মম সম অপরাধী নাই সংসার প্রভু মো ভাইয়া পাপি মো ভাইয়া অপরাধী সংসার কে না সেসব পাপের আর অপরাধ যত পরিহারি পাই লজ্জা জানি সব জানত তুমি প্রভু আপন সব জানতে মু কি পাপ করেছি মু কি অপরাধ করেছি মু এটা কহিয়া পাই মতো লাজ লাগুছি এতে পাপি এতে অপরাধী আপনার নিকটে প্রকাশ করা মতো লাজ লাগুছে কারণ আপনার জাঁতি না কোণ প্রকাশ করি ভক্তর মুড হচ্ছে ভীষ্মদেবঙ্কর মুড দেখুন তৃণাদপি শুনেছে তরুণ তৃণাদপি শুনেছে কঠোর তো বাহ্য তো এতে কঠোর ভীষ্মদেব কিন্তু সে কৌশল প্রভুঙ্ আগে ক্ষয়গজ পরিপ্লুত আততায়ী মো ভাই আততায়ী আপনার কবচকে ভাঙ্গি আপনার শরীরে ক্ষত করে এবং এই যে ক্ষত করে এই অবস্থাটা কিভাবে না প্রসভম অভিশতারো পদার্থ প্রসভম প্রসভম শব্দর অর্থে প্রভুপাজী কুমার এঙ্গ্রি মুড ভগবান যেত আসুচার পুরা ক্রোধান্বিত হয়ে আসুচার রথ চরণ ধরি ধাবমানি ভীষ্মদেব পাখু আসুচার এবং ভীষ্মদেব কম করছেন ভীষ্মদেব মহাভারতের কুমার উবাচ চৈব গোবিন্দম সম্ভ্রান্তেন চেতসা এহোই পুণ্ডরীকাক্ষ দেব দেব নমস্তুতে হে পুণ্ডরীকাক্ষ হে পদ্মনয়ন আস আস ভীষ্মদেব ডাকুছেন কারণ ভীষ্মদেব আজ জীবনর শ্রেষ্ঠ সফলতা লাভ করবে যুদ্ধ তো বহুত লোক সাংরে করেছেন নিজকে বড় যোদ্ধা বলে জ্ঞান করেছেন কিন্তু প্রভু আজ সব জগতের যে যোদ্ধা সবু গুণ মহাযোদ্ধা সে আজ যুদ্ধ করা আসছেন সে ডাকুছেন এহ এই পুণ্ডরীকাক্ষ দেবদেব নমস্তে খালি ডাকু না হে দেবদেব হে পুণ্ডরীকাক্ষ নমস্কার আসন্তু আসন্তু ভগবান তো ক্রোধরে অনেক কিন্তু ভীষ্মদেব ধনু ধরি ডাকুছেন আস আস পুণ্ডরীকাক্ষ আস କୁହନ୍ତୁ ଭଗବାନଙ୍କର ଅନ୍ତର କ'ଣ ହଉଥିବ? ଭଗବାନ ତ ଚିନ୍ତା କରି, କିନ୍ତୁ ଅର୍ଜୁନ ପ୍ରେମରେ ଭଗବାନ ଏତେ ମୋହି, ଅର୍ଜୁନକୁ ସୁରକ୍ଷା ଦେବା ପାଇଁ ସେ ତ କ୍ରୋଧରେ ଯାଉଛନ୍ତି, କିନ୍ତୁ ଭୀଷ୍ମଦେବ ଆନନ୍ଦ ହୋଇଛନ୍ତି ଏବଂ ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି, ମା ମଧ୍ୟ ସତ୍ତ୍ୱତଃ ଶ୍ରେଷ୍ଠମ ପାତୟସ୍ୱ ମହାହବେ ତୁୟା ହି ଦେବ ସଂଗ୍ରାମେ ହତଶ୍ୟାମି ମୟା ନଘ। ମୁଁ ଗୋଟେ ଅନଭି ଲୋକ ଆଜ୍ଞା, ମୁଁ ପାପି ଲୋକ, ଆପଣ ମୋତେ ଆଜି ହତ୍ୟା କରନ୍ତୁ, ମୋତେ ବଦ୍ଧ କରନ୍ତୁ, ପୁନର୍କାକ୍ଷ ଆସନ୍ତୁ। ଏଠି କହୁଛନ୍ତି ସତ୍ତ୍ୱତଃ ଶ୍ରେଷ୍ଠ, ହେ ସତ୍ତ୍ୱତଃ ଶ୍ରେଷ୍ଠ, ମାନେ ଧନୁ ଗୋଟେ ହାତରେ ଧରିଛନ୍ତି, ଆହ୍ୱାନ କରିଛନ୍ତି, ସତ୍ତ୍ୱତଃ ଶ୍ରେଷ୍ଠ ତୁମେ ଆସ ଆସ, ମୋତେ ବଦ୍ଧ କର, କାରଣ ମୁଁ ଗୋଟେ ପାପି ଲୋକ, ଆପଣଙ୍କ ହାତରୁ ମୁଁ ଯଦି ଆଜି ମୃତ୍ୟୁବରଣ କରିବି ମୋର ପରମ କଲ୍ୟାଣ ହେଇଯିବ। ଭୀଷ୍ମଦେବ ଭଗବାନଙ୍କୁ ଆହ୍ୱାନ କରନ୍ତି, କିନ୍ତୁ ଭଗବାନ କ'ଣ ଶୁଣିଛନ୍ତି ଏସବୁ ଜିନିଷ? ମୁଁ ତ କାଇଁ ବିଚାର କରିପାରୁନି ଭଗବାନ କ'ଣ ଶୁଣିଥିବେ। ସେ ତ ଭକ୍ତ ପ୍ରେମର ଏତେ ମୋହିତ ହେଇଯାଇଛନ୍ତି ଅର୍ଜୁନ ପ୍ରେମରେ, ଅର୍ଜୁନକୁ ସୁରକ୍ଷା ଦେବା ପାଇଁ ସେ ବର୍ତ୍ତମାନ ରଥର ଚକା ଧରି ସଫକୁ ବୋଲି ଧାଇଁଛନ୍ତି। ଏବଂ ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି, ଶ୍ରେୟ ଏବଂ ପରମ କୃଷ୍ଣ ଲୋକେ ଭବତି ସର୍ବତ୍ର, ମୋର ପରମ କଲ୍ୟାଣ ହେଇଯିବ, ଲୋକମାନଙ୍କର କୃତ୍ୟ କୃତ୍ୟ କରିବେ, ଏ ସମସ୍ତେ ପ୍ରଶଂସା କରିବେ, ଭୀଷ୍ମଦେବ ତୁମେ ଧନ୍ୟ ଆଜି ପ୍ରଭୁଙ୍କ ହସ୍ତରେ ଆଜି ନିହତ ହେଲ, ଆସ ଆସ ପୁଣ୍ଡରିକାକ୍ଷ, ହେ ସତ୍ୱତଃ ଶ୍ରେଷ୍ଠ, ହେ ଗୋବିନ୍ଦ ଡାକୁଛନ୍ତି। ଆଉ ଭଗବାନ ତ ଯାଉଛନ୍ତି, କିଭଳି ଯାଉଛନ୍ତି, ଅବସ୍ଥା କିଭଳି, ମହାଭାରତରେ ବର୍ଣ୍ଣନା କରୁଛନ୍ତି। ଆଉ ଗୋଟିଏ ଶ୍ଳୋକ କହିଛନ୍ତି, ସମ୍ଭାବିତେ ଅସ୍ମି ଗୋବିନ୍ଦ୍ରେ ତ୍ରୈଲୋକ୍ୟନ ଅଧ୍ୟ ସଂଯୋଗେ ପ୍ରହରସ୍ୱ ଯଥେଷ୍ଟ ବି ଦାସ ଅସ୍ମିନ୍ ତବଚନ। ପ୍ରଭୁ ଭୀଷ୍ମଦେବ କହୁଛନ୍ତି, ଆପଣ କ'ଣ, ମୁଁ ଆପଣଙ୍କର ଦାସ, ଆପଣ କାହିଁକି ଭୟ କରୁଛନ୍ତି, ମୋ ଉପରେ ଯଥେଷ୍ଟ ପ୍ରହାର କରନ୍ତୁ, ବିନା ଦ୍ୱିଧାରେ ଆପଣ ଯଥେଷ୍ଟ ପ୍ରହାର କରନ୍ତୁ, ମୁଁ ଆପଣଙ୍କର ଦାସ, କାରଣ ନିତ୍ୟ ଦାସ ପ୍ରତି ତୟା ଅଧିକାର, ମୁଁ ଆପଣଙ୍କର ଦାସ, ଦାସ ପ୍ରତି ମୋର ଅଧିକାର ଅଛି, ମାର ବି ରାଖ ବି ଯୋ ଇଚ୍ଛା ତୁମାର, ନିତ୍ୟ ଦାସ ପ୍ରତି ତୟା ଅଧିକାର, ମୁଁ ଆପଣଙ୍କର ଦାସ ନା, ଆଉ ଆପଣ ତ ଆପଣଙ୍କର ସଖାକୁ ସୁରକ୍ଷା ଦେବା ପାଇଁ ମୋତେ ମାରିବା ପାଇଁ ଆସୁଛନ୍ତି, କାହିଁକି ଭୟ କରୁଛନ୍ତି, ଆସନ୍ତୁ ଆସନ୍ତୁ ଗୋବିନ୍ଦ, ମୋତେ ତୁମେ ବଦ୍ଧ କର। ଭଗବାନ ଏଭଳି ଆହ୍ୱାନ କରୁଛନ୍ତି, କୁହନ୍ତୁ ଜଗତରେ କିଏ ଏଭଳି ଭକ୍ତ ଅଛି, ଏତେ ପ୍ରେମରେ କୁରୁକ୍ଷେତ୍ର ଭଳି ବିଶାଳ ରକ୍ତ ନଦୀ ବହୁଛି, ସେଇ ଦିନରେ 14,000 ମହାରଥୀଙ୍କୁ ଯିଏ ବଦ୍ଧ କରିଛନ୍ତି, କିନ୍ତୁ ଅନ୍ତର କେତେ କୋମଳ, ଭକ୍ତି ପ୍ଲାବିତ ଚିତ୍ତ ଏଭଳି ସାଧାରଣ ବ୍ୟକ୍ତି ବୁଝିପାରିବା, ଭକ୍ତର ହୃଦୟ କ'ଣ କିଏ ବୁଝିବ, ଯେତେବେଳେ ଏଇଭଳି ଭାବରେ ଆହ୍ୱାନ କରୁଛନ୍ତି, ଭଗବାନ କିଭଳି ଆସୁଛନ୍ତି, ଅର୍ଜୁନ ଦେଖିଦେଲେଣି ଭଗବାନ ଯାଉଛନ୍ତି, ଭଗବାନ ଅର୍ଜୁନ ପଛେ ପଛେ ଯାଇ ଭଗବାନଙ୍କ ପାଦପଦ୍ମକୁ ଧରିଛନ୍ତି, ଦଶମ ପଦରେ ଧରିଛନ୍ତି, ୟା ପୂର୍ବରୁ ଭଗବାନ ଯେତେବେଳେ ଯାଉଛନ୍ତି ତାଙ୍କର କ୍ରୋଧରେ ଏଭଳି ମାନେ ତାଙ୍କର ଅବସ୍ଥା, ସେ କହୁଛନ୍ତି, ନିଶ୍ୱସନ୍ତି ଯଥାନାଗମ ଅର୍ଜୁନ ପ୍ରଣୟାତ ସଖା, ଅର୍ଜୁନ ସଖାକୁ ସୁରକ୍ଷା ଦେବା ପାଇଁ ଏ ନାଗ ସାପ ଯେପରି ଫଁ ଫଁ ହୁଏ, ଦେଖିଛନ୍ତି ନା ନାଗ ସାପ, ସେଥିପାଇଁ ସାପ ଯେତେବେଳେ ଖେଳେଇବ ଖେଳା ତାର ନା ହାତ ଟିକେ ମାରିଦେବ, ହାତ ନ ମାରିଦେଲେ ସେ କ୍ରୋଧିତ ହୁଏ, କ୍ରୋଧିତ ଅଧିକା ମଥା ଟେକିବ, କିନ୍ତୁ ନାଗ ସାପକୁ ହାତ ମାରିବା ଦରକାର ନାହିଁ, ନାଗ ସାପର ଏଭଳି ଗୋଟେ ସ୍ୱଭାବ, ପବନ କେବଳ ବାଜିଲା ମାତ୍ରେ ସବୁ ସମୟରେ ସେ ରେଡ଼ି ହେଇକି ରହିଥିବ, ସେଥିପାଇଁ କାଳକୁ ନାଗ ସର୍ପସ୍ତ ତୁଳନା କରାଯାଏ, ଭୟଙ୍କର ସବୁ ସମୟରେ ସେ ଫଁ ଫଁ ହୁଏ, ଆଉ ଭଗବାନ ଭକ୍ତ ପ୍ରେମରେ ଏତେ ଆବିଷ୍ଟ ହେଇଯାଇଛନ୍ତି, ନାଗ ସାପ ଭଳି ଫଁ ଫଁ ହେଇଯାଉଛନ୍ତି, ଏବଂ ଭୀଷ୍ମଦେବ ଆହ୍ୱାନ କରୁଛନ୍ତି, ଆସ ଗୋବିନ୍ଦ, ଆସ ପୁଣ୍ଡରୀକାକ୍ଷ, ଆସ ମଧୁସୂଦନ, ଆସ ସତ୍ୱତଃ ଶ୍ରେଷ୍ଠ, ମୋତେ ବଦ୍ଧ କର, ମୁଁ ଆପଣଙ୍କର ଦାସ, ଦାସ ପ୍ରତି ଆପଣଙ୍କର ଅଧିକାର ଅଛି, ମୋତେ ଯଥେଷ୍ଟ ପ୍ରହାର କର, ମୋ ଶରୀର ନଷ୍ଟ ହେଲେ ଆପଣଙ୍କ ହସ୍ତରେ ମୁଁ କୃତକୃତ ହେଇଯିବି, ତ୍ରିଲୋକରେ ମୁଁ ପୂଜ୍ୟ ହେଇଯିବି, ମୋର ମୁଁ ଯେଉଁ ଯୋଦ୍ଧା ଭାବରେ ଯେଉଁ କୀର୍ତ୍ତି ମୋର ଆଜି ପରିବ୍ୟାପ୍ତ ହେବ। ଏବଂ ଯେତେବେଳେ ଯାଉଛନ୍ତି କିଭଳି ଯାଉଛନ୍ତି, ହରି ଇବ ହନ୍ତୁମ ଇଭମ୍ ଗତ ଉତ୍ତରୀୟ, ତା ପୂର୍ବ ଶ୍ଳୋକରେ ରହିଗଲେ ମୁଁ କହିପାରିଲିନି, ହରି ସିଂହ, ସିଂହ ଯେଭଳି ହସ୍ତିକୁ ଆକ୍ରମଣ କରେ, ସିଂହ ଦେଖିବେ, କାରଣ ସିଂହ କାହିଁକି ହସ୍ତିକୁ ଆକ୍ରମଣ କରେ, ହସ୍ତିର ମସ୍ତକରେ ଗୋଟିଏ ତାର ଆମର ଓଡ଼ିଆରେ କହୁଛି ଗୋଟେ ବସ ଭିତରେ ଥାଏ ମଜା, ଯେଉଁଟା ସବୁଠୁ ଟେଷ୍ଟଫୁଲ ଜିନିଷ, ହସ୍ତିର ମସ୍ତକରେ ସେଇଠି ଥାଏ, ସେଥିପାଇଁ ଆପଣ ଦେଖିବେ ଚୈତନ୍ୟ ଚରିତ୍ରାନ୍ତରେ କୁହାଯାଇଛି, ଚୈତନ୍ୟ ସିଂହ ମୋର ବସକୁ ହୃଦୟ, ଚୈତନ୍ୟ ମହାପ୍ରଭୁ ସିଂହ ବୋଲି କୁହାଯାଇଛି, କାହିଁକି ଏ ହୃଦୟ ଗୋଟିଏ ଗୁମ୍ଫା, ସିଂହ ବହ୍ୟରେ ହସ୍ତି କେଉଁଠି ରୁହେ ଜାଣିଛନ୍ତି, ପୁରା ଗୁମ୍ଫା ଭିତରେ ରୁହେ, ସିଂହକୁ ବହୁତ ଭୟ କରେ, କାରଣ ସିଂହର କାର୍ଯ୍ୟ ହେଲା ସିଧା ହସ୍ତୀକୁ ଆକ୍ରମଣ କରିବ, ତାର ମସ୍ତକରେ ଯେଉଁ ମଜା ଅଛି ତାକୁ ଭୋଜନ କରିବ। ତେଣୁ ସିଂହ ହସ୍ତୀକୁ ଦେଖିଲା ମାନେ ମାନେ ଗୋଟେ ବାଘ କ'ଣ କରେ, ବାଘର ଶିକାର ସିଂହର ଶିକାର ଭିତରେ ପାର୍ଥକ୍ୟ। ବାଘ ହେଉଛି ଚୋର, ସେ ଛପି ଛପି ଦେଖିବ, ଯେତେବେଳେ ପଶୁଟା ଅନ୍ୟମାନଙ୍କ ସେତେବେଳେ ତାକୁ ଖାପିବ, କିନ୍ତୁ ସିଂହ ତା ନାହିଁ, ସିଂହ କେବେ ପଶ୍ଚାତ ଧରିବ ନା, ସିଂହ ଦେଖିଲା ଶିକାରକୁ ସିଧା ଲମ୍ଫ ପ୍ରଦାନ କରିବ। ସେଭଳି ଭଗବାନ ଦେଖିଲେ ଅର୍ଜୁନର ମସ୍ତକରେ ଭୀଷ୍ମଦେବ ପ୍ରହାର କରିଛନ୍ତି, ଆଉ ଅର୍ଜୁନର କିଛି ଉପାୟ ନାହିଁ, ସିଧା ଅପପ୍ଲୁତର ହସ୍ତୁ, ସିଂହ ଯେଭଳି ହସ୍ତିକୁ ଦେଖିଲେ ଡେଇଁ ପଡ଼େ ଭକାକିନ ଦେଖିଲେ। ସେଥିପାଇଁ କାହିଁକି ଚୈତନ୍ୟ ମହାପ୍ରଭୁଙ୍କୁ ସିଂହ ସହିତ ତୁଳନା କରେ ନା, ଚୈତନ୍ୟ ସିଂହଙ୍କର ବସୁକୁ ହୃଦୟ। ଏଇ କଳିଯୁଗର ଆମର କଳମଶ ଏତେ ପ୍ରଚୁର ରହିଛି ହୃଦୟରେ, ପ୍ରଭୁ ବସିପାରିବେନି। ନାମ କରିବା ସମୟରେ ନାମର ରୁଚି ଆସନ୍ତି, ପ୍ରଭୁଙ୍କୁ ଟିକେ ପ୍ରଣାମ କରିବା ପାଇଁ ଯିଏ ଦର୍ଶନ ଆରତିରେ ଏମିତି ମୁଣ୍ଡିଆ ମାରିକି ଚାହିଁକି ମୁଣ୍ଡିଆ ମାରିବାର ମନ କରିନି, ଚାହିଁଠୁ ବାହାରିକି ମନ୍ଦିର ଭିତରୁ, ମନ୍ଦିର ଭିତରୁ ପଶୁ ପଶୁ ଜଣିକି ଆଉ ଟିକେ ଠେଲୁଛି ଭାରି ପଳା, କୀର୍ତ୍ତନ ହଉଥିବ କେମିତି ଏମିତି ମୁଣ୍ଡିଆ ମାରିକି ଏଠୁ ବାହାରିକି ଯିବି, ସତରେ ଗୋଟେ ଜନ୍ତା ଭିତରେ ଆମେ ଯେମିତି ପଶି ଦିଆଯାଇଛି। କେତେବେଳେ ଭାଗ୍ୟ ପ୍ରଭୁ ଆଜି ମହାରାଜ ଆମକୁ ଦେଇଛନ୍ତି, ପ୍ରଭୁଙ୍କର ପ୍ରସାଦ ପାଉଛେ, ପ୍ରଭୁଙ୍କ ପାଦ ଭଳି ମନ୍ଦିରରେ ଶୋଉଛେ, ପ୍ରଭୁଙ୍କର ପ୍ରସାଦୀ ବସ୍ତ୍ର ପିନ୍ଧୁଛେ, ପ୍ରଭୁଙ୍କ ଧନନା ବସ୍ତ୍ର ସବୁ ପ୍ରଭୁଙ୍କ ଗାଡ଼ିରେ ବସିକି ଯାଉଛେ, ପ୍ରଭୁଙ୍କ ଭକ୍ତ ସେବା କରୁଛି, ପୁଣି ମତି ଲାଗୁନି କଳିର ଏତେ କଳମସ। ତେଣୁ କୃଷ୍ଣ କିରତ ଗୋସ୍ୱାମୀ କହୁଛନ୍ତି, ଚୈତନ୍ୟ ସିଂହ ଯେତେବେଳେ ହୃଦୟରେ ବସିବେ, ଆଉ ସିଂହ ଯଦି ଗୁମ୍ଫା ଭିତରୁ ଗଲା ହସ୍ତି ଆଉ ରହିବେନି, ହସ୍ତି ନିଶ୍ଚିତ ବାହାରିକି ଆସିବେ, ଋତୁବରଣ ହବ। ଏ ହୃଦୟ ଗୁମ୍ଫା ଯେତେବେଳେ ମହାପ୍ରଭୁ ବସିବେ, ମହାପ୍ରଭୁ କେମିତି ବସିବେ, ସାଧୁଗୁରୁ ଯଦି ପ୍ରାର୍ଥନା କରିବା, ପ୍ରଭୁ ନାମ ଦେଇଛନ୍ତି, ନାମ କୀର୍ତ୍ତନ କରିବା, ସାଧୁଗୁରୁଙ୍କ କୃପାରେ ମହାପ୍ରଭୁ ଭକ୍ତରେ ବସିବେ। ସେଥିପାଇଁ ବଡ଼ ଜିନିଷ ହେଲା ସାଧୁଗୁରୁଙ୍କୁ ଆଶ୍ରୟ କରି ତାଙ୍କର ନାମ କୀର୍ତ୍ତନ କରିବା, ନିଶ୍ଚିତ ପ୍ରଭୁ ଆମର କଳମଶକୁ ନାଶ କରିବେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏହି ନାମ କୀର୍ତ୍ତନ କଲେ ସାଧୁଗୁରୁଙ୍କର ସାଧୁ କୃପା ନାମ ବିନା ନାହିଁ କ ଉପା, ନାହିଁ କ ନିସ୍ତାର, ସାଧୁ ସାଧୁ କୃପା ନାମ ବିନା ନାହିଁ କ ଉପା, ସାଧୁ କୃପା ପ୍ରଭୁଙ୍କର ନାମ, ଏଥିରୁ କଳିର କଳମଶ ପା। ସେଥିପାଇଁ ଚୈତନ୍ୟ ମହାପ୍ରଭୁ ସିଂହ ସହିତ ତୁଳନା କରାଯାଇଛି, ଏଠି ବି ମଧ୍ୟ ସେୟା କରାଯାଇଛି, ଯେତେବେଳେ ଭଗବାନଙ୍କୁ ତୁଳନା କରାଯାଏ ସିଂହ ସହିତ, ଗୀତାରେ ଭଗବାନ କହିଛନ୍ତି ନା, ହଁ ମୃଗାଣ ମୃଗେନ୍ଦ୍ରିୟ ହଁ, ପଶୁମାନଙ୍କ ଭିତରେ ମୁଁ ହେଉଛି ସିଂହ, ଭଗବାନଙ୍କୁ ସିଂହ ସହିତ ତୁଳନା କରାଯାଇଛି। ହରି ହରି ଅର୍ଥ ସିଂହ, ହରି ତ ଅର୍ଥ ରାଧାରାଣୀ ବୁଝନ୍ତି, ସଖା ଯେତେବେଳେ ବୃନ୍ଦାବନରେ ରାଧାରାଣୀ ବହୁତ ବିରହରେ ବସିଥାନ୍ତି, ଲଳିତା ବିଶାଖ ପାଖରେ ଥାନ୍ତି ବହୁ ସମୟ, ରାଧା ମାନେ କୃଷ୍ଣ କହିଥାନ୍ତି ଆସିବା ସମୟ, କୃଷ୍ଣ ଆସିନାହାନ୍ତି ଟିକେ ଡେରି ହେଇଯାଇଛନ୍ତି, ରାଧାରାଣୀ ବହୁତ ବିରହରେ ଆତୁର ହୋଇଥିବେ, କାହିଁକି ଏତେ ପର୍ଯ୍ୟନ୍ତ ଆସିଲେ ନା ପ୍ରାଣକାନ୍ତ। ଲଳିତା ବିଶାଖ କହିଲେ, ହେଇ ହରି ଆସିଲେ, ରାଧାରାଣୀ ବୁଝନ୍ତି ସିଂହ ଆସିଲେ, ତେଣୁ ଲଳିତା ବିଶାଖଙ୍କୁ ଭୟରେ ଆଲିଙ୍ଗନ କରନ୍ତି, ସେ ଭାବନ୍ତି ହରି ଅର୍ଥ ସିଂହ, ଆଉ ହରି ଅର୍ଥ ହିଁ ମଧ୍ୟ ହରି, ରାଧାରାଣୀ ବୁଝନ୍ତି ହରି ଅର୍ଥ ସିଂହ ଆସିବେ, ତେଣୁ ବିରହରେ ତ ଆତୁର, ପୁଣି ଭୟରେ ବି ଆତୁର ହେଇଯାନ୍ତି। ତେଣୁ ଏଠି ହରି ଅର୍ଥ ସିଂହ, ମୁଁ ତ ସଂସ୍କୃତ ଜ୍ଞାନ ନାହିଁ, ମହାରାଜଙ୍କର କୃପା ବିଶେଷ କରି ଭାଗବତର ଯେଉଁ ଆସ୍ୱାଦନ ଆମେ ଜୀବନରେ ପଢ଼ୁଥିଲୁ ଶୁଣୁଥିଲୁ, କିନ୍ତୁ ଆମ ଜୀବନରେ ଯେ ଭାଗବତ ଯାହା ମହାରାଜ କାଲି କହୁଥିଲେ ପ୍ରଭୁପାଦ ଲେଖିଛନ୍ତି, ଅଲ୍ ପ୍ରୋବ୍ଲେମ୍ ଟୁ ୱାନ୍ ସଲ୍ୟୁସନ୍, ଏଇଟା ଉପଲବ୍ଧି ଆମର ବିଷୟ ନଥିଲା, ସେଥିରେ ଏଭଳି ଅଛନ୍ତି, ଏଭଳି ରୁଚି ଆମର ଆସିଲା ଯେତେବେଳେ ଆମେ ମହାରାଜ ମୁଖରୁ ଶ୍ରବଣ କଲୁ, ପ୍ରକୃତରେ ଭାଗବତରେ ଏତେ ବସ୍ତୁ ଅଛନ୍ତି, ଜୀବନ ଭରି ଗୋଟିଏ ଗୋଟିଏ ଅଧ୍ୟାୟ ଗୋଟିଏ ଗୋଟିଏ ଜୀବନ ହିଁ ଲାଗିଛି, ଏତେ ରସ ଅଛି, ସେଥିରେ ଆମେ ଉପଲବ୍ଧି କଲୁ ଏବଂ ସାଧୁଗୁରୁଙ୍କୁ ପ୍ରାର୍ଥନା କଲୁ। ଆଉ ଆଜି ଯାହା ବୈଷ୍ଣବମାନଙ୍କ ମୁଖରେ ମୁଖ ଖୋଲୁଛି ଆମର, କେବଳ ସାଧୁଗୁରୁମାନଙ୍କର କୃପା ଆଉ ଭାଗବତଙ୍କର କୃପା, ନହେଲେ ଆମେ କଥା କହିବା ଆମର ସେ ଯୋଗ୍ୟତା ନାହିଁ। ଆଉ ହରିର ଇବ ହନ୍ତୁମ ଇଭ ଗତ ଉତ୍ତରୀୟ, ଇଭ ହସ୍ତିକୁ ଯେଭଳି ସିଂହ ଆକ୍ରମଣ କରେ, ଭଗବାନ ସିଂହ ସହିତ ତୁଳନା ସବୁବେଳେ କରାଯାଇଛି, ଭଗବାନ ତତ୍କ୍ଷଣ ଯାଇଛନ୍ତି ଏବଂ ସେଇ ସମୟରେ କ'ଣ ହେଇଛି ନା ଉତ୍ତରୀ ଖସି ପଡ଼ିଛି। ଅର୍ଥ ତ ବହୁତ ଟୀକା ଅଛନ୍ତି, ମୁଁ ତ ଏଇଥିପାଇଁ ଟୀକା ପଢ଼ୁନି, ମୋର ଭୁଲ ହବ ମହାରାଜଙ୍କ ସମ୍ମୁଖରେ ସବୁ, କାରଣ କିଛି କହିପାରିବିନି। ଆଉ ଉତ୍ତରୀରେ ଧରଣୀ ଦେବୀ କମ୍ପମାନ ହେଉଛନ୍ତି, ମହାଭାରତରେ ବର୍ଣ୍ଣନା ହେଇଛି ଯେତେବେଳେ ଭଗବାନ ପାଦ ପକାଉଛନ୍ତି ଧରଣୀ ଦେବୀ କମ୍ପମାନ ହେଉଛନ୍ତି, भयं मदभयादवाति वातयं सूर्यस्तपति मदभया वस्त्रेन्द्रिय दहति अग्नि मृतुस्सरति मदभया। प्रभुंक भयरे जगत रे सब कार्य चलिछि, समस्त सब डिपार्टमेंट रा कार्य केवल भगवान रा भय जो करछन। समस्त सूर्य प्रेजेंट रहौछन, इंद्र प्रेजेंट, समस्त डेली आसिक अटेंडेंट गोलो गुना प्रभु मो ड्यूटी ठीक रहला ठीक साइन मारंतु कोन सा कोन हम शिष्य आ ठीक भगवान रखन। ताको भय रे देवता माने कार्य करछंती आ ताको भय जे धरणी माता कार्य करिवे ना आ प्रभु एतो भय करले धरणी माता भी भय करले। ताको भार रे धरणी माताकर अवस्था कोन होछि ना कंप मान होछि उतरी खसी पड़छि कंप मान होछंती। सेठी सिद्धर्शन ये चक्रजात कहिछंती मु त पाउनी जे सबो जेतु भगवान प्रत्येक जीव को निज हृदय धारण करिछंती अहं सर्वस्य प्रभु सबु किछि प्रभु निकट सृष्टि जे मु मत सर्वम प्रवद्यते सबु किछि प्रभु निकट रे आश्रय करिछि। सेते प्रभुंकर भार ए विश्व ब्रह्मांड रा भार को नै प्रभु जेते बेले रथर उल्ले भूमि रे पाद दैछंती धरणी माता कुंप मान होछंती। ता सहित उत्तरी गत उत्तरी खसि पड़िछि उत्तरी खसिबा अर्थ भगवान एते भक्त वात्सल्य देहर स्मृति आ प्रभुंकर किछि नै भक्त में एत प्रेमापुर उत्तरी खसी पड़ी कंपमान होटा प्रथम श्लोक थे परवर्त श्लोक शीत विषक हत विशीर्ण मंत्र क्षत परिप्लुत आतताई नमें प्रसहम अभिशसार मद पदार्थम प्रभु ठिया प्रभु कौन से ही कुरुक्षेत्र युद्धभूमि जो प्रभु मत बद करने मद पदार्थम प्रसहम क्रोधरे आसी प्रभु मोर गति स्वभाव तुम्हें भगवान गति मुकुंद से भगवान जी मुक्ति प्रदान करते मुकुंद कि मो अन्य निकट मुक्ति प्रदान करते चक्रजात कौन मोर से कि गति हूँ अन्नर मुक्ति प्रदान कर मोर से गति हूँ कहीं नित्य पार्षद हिसाब से सी अति प्रेम प्रभु को निजर कर प्रवचन जो भीष्मदेव शुणुए ना भगवान शुणुए कौन लगुव अरे मो आगे निजुक आतताई बोली कहला सब कथा तो मोर मोर रेकर्ड को मो भक्त ही खोली दे तो जगत समित रेकर्ड खोलू मो रेकर्ड को मुझे या करी ता करी मो भगवान सम्मुखें विष्णुदेव भगवान को प्रशंसा करगवान भक्तर प्रशंसा करने पंचमुख हूँ भगवान सब समय सुधर खोजते कि भक्तर मुझे गुणगान कर महाप्रभु लीला सब समय महाप्रभु चिंता कर मु तुम ऋणी हो गई कौन कर तुम ऋण किभ सुझ सन्यासी मनुष्य मोर ना कि दिया तुम ऋण करी सोधन देह मात्र ये धर्म यही धन कहल समर्पण जहाँ तहाँ बिकाए जे इच्छे तोर है मन अदित आचार्य कौन मुझे सन्यासी लोक मोर धन कौन अच्छे मुझे पाला जीवन ना आ मोर धन बोले देहटा अच्छे मुझे देहटा को तुमको दे देवी सची माता जो पचार ले महाप्रभु से मुझे बातुल लोक मोर पागल लोक सन्यासी रे किवा काज प्रेम मोर धन सन्यासी काले ते मोर छन्न होला ना भगवान तो एते दयालु आउ एते महाप्रभु लीला रे एते उदार आउ एते दैन्योक्ति महाप्रभु प्रकाश करिछने मां कोछ मां दुख करछन मु सन्यासी हे जीवनी अरे सन्यासी लोक प्रेम पाई नियंती ना आ प्रेम सबटु बड़ धन आ सन्यास प्रेमटा तो हूँ मोर धन मु प्रेम दिए लोक सन्यासी नि मो निकट रू प्रेम पाइबाप मुझे प्रेम स्टोर किपर आ मु कहीं सन्यासी देवी तो कौन करी माँ सन्यासी मानस सन्यासी कालते मोर छन्न होला माँ सन्यासी रे किबा काज प्रेम मोर धन सन्यासी मोर कौन दरकार प्रेमटा मोर धन कि माँ मु कौन करी केत बड़ भूल करदे सन्यासी कालते मोर छन्न होला माँ मुझे सन्यासी ना पाई इच्छा करनी कि कौन कर मन तो छन्न होगा आच्छन्न होगा प्रभु माया शक्ति निजे प्रभु अर्थात निज प्रेम निजे एमती मायर रंधा होगा दंड धरने आम तो सन्यासी नौ प्रभु को प्रेम पाया इतने दयामय है प्रभु से प्रभु सब समय भक्तर गुण आई प्रेमटा को भक्त आगे देते निज को बिक्री करदे कौन प्रभु स्वतंत्रता अच्छी आ भीष्म से कौन भीष्मदेव सब हो तुम भगवान गति मुकुंद से प्रभु मोर मुकुंद हम आ गोटे श्लोक कारण मुझे प्रस्तुत प्रकृत रही राति में प्रस्तुत होती महाराज जो आदेश दे महाराज आदेश को पालन करने कहता परवर्त श्लोक पुणी भक्त महात्मा को कौन विजय रथ कुटुम्ब आततात्र द्रुत हय रश्मिन ततस्य इक्षणीये भगवती रतिरस्तु मे मुमुर्षु ज यम निरीक्ष हतगता। ये सत्य बहुत गुरुत्वपूर्ण कथा ही कहते जे विजय रथ विजय रथ अर्जुन जी अर्जुन आथर आटुंबर अर्थात अर्जुन को आ रथ को जी सुरक्षा देते आत आतात्र आत्म गृहितम धूत आत्तात्र रथटा अलग जी दंड धरते हस्तरे दक्षिण हस्तरे बाम हस्त हस्तरे धरते कारण प्रस्तुत नी हाँ राइट दक्षिण हस्तरे धरते तोरण दंडम दक्षिण हस्तरे कारण घोड़ा एमती जीवे असंगर गोटे लक्षण है चाबुक देखा दरकार पशु नाम लगुड़ी जथा भागवत पशु को शासन कराया बाड़ी दरकार पशु को बाड़े तो ठीक रही स्त्री महाराज कहते ना क्षुद्र स्त्री ढोलक नारी चारो शासन कि अधिकारी ये चार जन सब माड दरकार माण नदे के शासन है प्रथम है ढोलक ढोल मृदंग भल आप छेक आने घर रखे जिते पिटुते से एक नंबर मृदंग पड़ी महाराज कहते महाराज निकट मुझे शुणी कह स्त्री शूद्र चाकर लोक को तू ता बे बा बदमाश ये कहते हैं तो सी आप काम करदी कहीदे बापा तू ये आनलु सी आप खावाक भी देवनी आप प्लेट खाद शूद्र श्रेणी लोकर ये काम तक सब समय शासन दरकार चारो शासन किए अधिकारी स्त्री आदि स्त्री स्त्री हेल्ले शासन किए अधिकारी कथा पदक गाल गोटे चापड़ पटे जब खोल तेब शासन कौन सी उत्तर ना पार्टी खोला मैंने घंटा स्क्रीन बस से नारी ठीक रही स्त्री स्त्री शूद्र ढोल हाँ पशु पशु भगवान तारी बाल मानव लीला कर भगवान कहतु जगत रे जहाँ आदेश सब इंद्रिय मान कार्य कर सी घोड़ा चलाउंट घोड़ा अंतर भी सी अच्छा परमात्मा रूप से तो मन बेगरे जाती सी तो घोड़ा को शक्ति दे घोड़ा तो प्रभु मन हिसाब से काम कर था सी कहीं बाड़ी बाड़ी धरिके हईराण होती प्रभु तो मानव बत लीला कर देख देख कि सखार प्रिय मुझे भक्तर प्रिय मुझे मानवत लीला करुच्ची चार जन दंड पशु की बाड़ा दरकार एमती ना निरीह पशु किसी दोष न पिटे पशु को बाड़ा दरकार कि गोरु को नुहे महाभारत क्यों पढ़ी थी बड़द को गाई को तीन पहाड़ अधिका दिजावनी हल कला समय जान ये निष्ठुर गुड़ा बाडुच्च गोर को देखिए महान अपराधी कारण गोमाता प्रत्येक रूम में देवता मैंने रुंती भगवान जहाँ मृत ए जहाँ मलमूत्र मल गोमय गोबर आोमूत्र को स्नान करती बाड़ तीन पहाड़ जो हल करती चाष करती तीनो पहाड़ पिटे से हलुआ सब हे हे कह भगवान भी पिटुना भगवान तो ये आम चक्रवात कहते सी अश्वदंड को धरिकी हु हु शब्द कर चल 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 पशु या कह दरकार निरीह पशु पिटिया चर्स बाटे ना पशु तार कि ज्ञान अच्छे अलग लोक को पिटतु गोरु को पिटतु हल कला तीन थर बाड़े बेस बाड़ेगा मानने अपराध बड़द को कभी पिटा जाए तेना सी कहते विजय रथ कुटुंब अर्जुन आ रथ को जी सुरक्षा देते कुटुंब को जी सुरक्षा देते प्रभुपात से गोटे सुंदर कथा लिखुं प्रोटेक्शन आट अल रिक्स किप सुरक्षा देते सब रिक्स नहीं क्या रिक्स क्या नौले अर्जुन भाई रिक्स किए दो क्या प्रति मान भीष्मदेव बाण मारे ना ते भीष्मदेव बाणु अर्जुन को सुरक्षा देना सब प्रकार रिक्स नहीं जाए युद्ध दायित्व टाक सी नहीं कारण अर्जुन तो दायित्व टाकू सी अर्जुन रखि ना निज हाथ में भगवान हाथ में दे तुम्हें निर्वाहे प्रभु संसार तुमा भक्त भल मंद नहीं जानी सेवा मात्र भल मंद नहीं जानी सेवा मात्र तुमार संसारे आमी विषय प्रहरी ଖେଳ ନାନ୍ଦ ନାହିଁ ଜାଣି ସେବା ମାତ୍ର କରି ଭଲ କ'ଣ ମନ୍ଦ କ'ଣ ମୁଁ ତ ଜାଣି ସେବା କେବଳ କହୁଛି ତୁମର ସଂସାର ଆମି ବିଷୟ ପ୍ରହରୀ ମୁଁ ଗୋଟେ ପ୍ରହରୀ ମୁଁ ଗୋଟେ ସିକ୍ୟୁରିଟି ଗାର୍ଡ଼ ସିକ୍ୟୁରିଟି ଗାର୍ଡ଼ର କାମ ହେଲା କେବେ ଜଗିବା ଯେମିତି ଗୁରୁଦେବ ପ୍ରଭୁପାଦ ସବୁ ଉଦାହରଣ ଦିଅନ୍ତି ଷ୍ଟେଟ୍ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ଼ ଜଗୁଛି କ୍ୟାସ୍ ଡିପାର୍ଟମେଣ୍ଟକୁ ସିକ୍ୟୁରିଟି ଗାର୍ଡ଼ କେବଳ ଷ୍ଟେଟ୍ ବ୍ୟାଙ୍କର ରହିଛି ପ୍ରୋଟେକ୍ସନ୍ ଦେବ କ୍ୟାସ୍ ଡିପାର୍ଟମେଣ୍ଟକୁ କିନ୍ତୁ ଭଲ ମନ୍ଦ ନାହିଁ ଜାଣି ସିଏ ଜାଣିପାରୁନି ଟ୍ରାନ୍ଜାକ୍ସନ୍ କେତେ ଆସୁଛି କେତେ ଆସୁଛି କେତେ ଯାଉଛି ସିଏ ବୁଝୁଛି ସିଏ ପଚାରୁଛି କେସେ ରହୁ ଆଜ୍ଞା ଆଜି ମୁଁ ତ ଜଗିଥିଲି ଏତେ ମୋ ଯୋଗୁଁ ଏ ଡିପାର୍ଟମେଣ୍ଟଟା ଚାଲୁଛି କେତେ ଟଙ୍କା ଆଜି ଆସିଲା ଡିପୋଜିଟ୍ ହେଲା କେତେ ଲୋକ ୱିଡ୍ର କରି ନେଲେ ମୋତେ ସାଥି ସିକ୍ୟୁରିଟି ଗାର୍ଡ଼ରେ ଏ ଡ୍ୟୁଟିଟା କ୍ୟାସ୍ ଡିପାର୍ଟମେଣ୍ଟକୁ ସୁରକ୍ଷା ଦେଲେ ସୁଦ୍ଧା ଭଲ ମନ୍ଦ ନାହିଁ ଜାଣି ଗୁରୁଦେବ ମୋତେ କହିଛନ୍ତି ମୁଁ ଭାଗବତ ପଢ଼ୁଛି ଗୁରୁଦେବ ମୋତେ କହିଛନ୍ତି ସେବା କରିବା ପାଇଁ ମୁଁ ଏଇଟା କରୁଛି ୟାର ଭଲ କ'ଣ ମାନ୍ଦ କ'ଣ ବିଚାର କରିବା ଆମ ଦରକାର ନାହିଁ ସେ ବିଚାର ଆମର ନାହିଁ ମୋତେ କହିଛନ୍ତି ମାନେ ମୁଁ କରୁଛି ବାସ୍ ସାହୁ କହିଛି ପାଚିଲା ଧାନରେ ମହି ଦେଇଛି ଆମର ଓଡ଼ିଆ ଅଛି ନା ସାହୁ କହିଛି ସାହୁ କହିଲା ଯାହା ଧାନ ମହି ଦେଇ ଆସିବୁ ଆରେ ମହିଟା କେଉଁଠି ଦିଆଯାଏ ଯେଉଁଠି ଧାନ ବୁଣା ହେଇନଥିବ ଶସ୍ୟ ବୁଣା ହେଇ ତ ସେଇଠି ଦେବା କଥା ନା କିନ୍ତୁ ମୁଗ ବୁଣା ହବ ଯେଉଁ କିଆରୀରେ ସେଇ କିଆରୀରେ ମହି ଦେବା ପାଇଁ ସାଧୁ ଏ ସାହୁ କହିଛି କିନ୍ତୁ ମୁଗ କିଆରୀ ପାଖକୁ ଲାଗି ଗୋଟେ ପାଚିଲା ଧାନ କିଆରୀ ଅଛି ଇଏ ତାର ମହିକି ନେଇକି ଗଲା ବଳଦକୁ ନେଇଗଲା ମହି ପାଚିଲା ଧାନ କିଆରୀ ଦେଲା ସାହୁ ପଚାରିଲା ତା ସାହୁର ମାନେ ଯିଏ ଥାନ୍ତି ସାହୁକାର ତାଙ୍କର ଜଣେ ପେସ୍କାର କ'ଣ ପେସ୍ତାଦାର ଥାନ୍ତି ମାନେ ତାଙ୍କ ତଳେ ଯିଏ ପୋଷ୍ଟ ସିଏ ଗଲା କହିଲା ଏ କ'ଣ ମହି ପାଚିଲା ଧାନ କିଆରୀ କ'ଣ ମହି ଦିଆଯାଏ ଆଜ୍ଞା ମୁଁ କ'ଣ କରିବି ସାହୁ କହିଛି ପାଚିଲା ଧାନରେ ମହି ଦେଉଛି ସାହୁ କହିଲା ମୋତେ ମହି ଦେବା ପାଇଁ କିରେ ସାହୁ କହିଲା ମୁଗ ଜମିରେ ମହି ଦେବା ପାଇଁ ମୁଗ ବୁଢ଼ା ହବ ସେଇଠି ମହି ଦେବା ପାଇଁ ସେ କ'ଣ ପାଚିଲା ଧାନ ଦେବା ପାଇଁ କହିଥିଲା ମୋତେ ତ କହିଲା ମହି ଦେବା ପାଇଁ ମୁଁ ମହି ଦେଉଛି ପାଚିଲା ଧାନ କି ମୁଗ କିଆରୀ ମୁଗ ବିଚାର କରିଲା କିନ୍ତୁ ଏଇ ନିୟମଟା ବୈଷ୍ଣବ ପାଖରେ କାର୍ଯ୍ୟ କରିବ ସାହୁକାର କିଏ ନା ଗୁରୁ ସାହୁକାର ହେଲେ ଗୁରୁଦେବ ସିଏ ଯାହା କହିଛନ୍ତି ସାହୁ କହିଛି ପାଚିଲା ଧାନରେ ମହି ଦେଉଛି ଗୁରୁଦେବ କହିଲେ ତୁ ଭାଗବତ ପଢ଼ ଷୋଳମାଳା ଜପ କର ଏଇ ସେବା କର ବାସ୍ ଶେଷ ନିଶ୍ଚିତ ଲୋହିତ ଆମେ କାଲି ଯାହା ଆମେ କହୁଥିଲୁ ଅର୍ଜୁନ ଯଦି କହୁଥିଲେ ପ୍ରଭୁ ମୋର ନିଶ୍ଚିତ କଲ୍ୟାଣ କ'ଣ ତ ଆପଣ ମୋର ଗୁରୁଦେବ ଆପଣ କହିପାରିବେ ସେଭଳି ଗୁରୁଦେବ ଯାହା କହିଲେ ସେଇଟା ଆମର ନିଶ୍ଚିତ କଲ୍ୟାଣ ଆଉ ଏଥିରେ କିଛି ଯୋଡ଼ିବାର ନାହିଁ କିଛି କାଟିବାର ନାହିଁ ଆମକୁ ଭଲ ଲାଗୁ ବା ମନ୍ଦ ଲାଗୁ ଭଲ ମନ୍ଦ ନାହିଁ ଜାଣି ସେବା ମାତ୍ର କରି ତୁମର ସଂସାର ଆମେ ବିଷୟ ପ୍ରହରୀ ଆଉ ମୁଁ ଗୋଟେ ବିଷୟ ଲୋକ ମୁଁ କେବଳ ପ୍ରହରୀ ଏ ପିଲା ଆପଣଙ୍କର ଏ ଛୁଆ ଆପଣଙ୍କର ଏ ସଂସାର ଆପଣଙ୍କର ସବୁ ଆପଣ ଇଏ ଭକ୍ତର ଭାବ ଆଉ ଭୀଷ୍ମଦେବଙ୍କର ସେ ଭାବ ଥିଲା ସେ ଜାଣନ୍ତି ସେଥିପାଇଁ ସେ କହୁଛନ୍ତି ବିଜୟ ରଥ କୁଟୁମ୍ବ ଆତତାତ୍ର ଅର୍ଥ ହେଉଛନ୍ତି ଦକ୍ଷିଣ ହସ୍ତରେ ଆତ୍ମଗୃହିତମ ଧୃତ ଦକ୍ଷିଣ ହସ୍ତରେ ଧରିଥିଲେ ତୋଦନମ ପଶୁ ତାଳନ ଦଣ୍ଡ ଦକ୍ଷିଣ ହସ୍ତରେ ଭୀଷ୍ମଦେବ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ସେ ପ୍ରଭୁ ଠିଆ ହେଇଛନ୍ତି ପ୍ରଭୁଙ୍କୁ ଚାହିଁ କହୁଛନ୍ତି କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ଯିଏ ଅର୍ଜୁନ ଏବଂ ରଥ କୁଟୁମ୍ବଙ୍କୁ ସୁରକ୍ଷା ଦେଇଥିଲେ ସମସ୍ତ ରିକ୍ସ ନେଇକି ଏବଂ ଆଉ କ'ଣ କରିଥିଲେ ନା ଦକ୍ଷିଣ ହସ୍ତରେ ସେଇ ରୂପଟାକୁ ବର୍ଣ୍ଣନା କରିଛନ୍ତି ଦକ୍ଷିଣ ହସ୍ତରେ ଦଣ୍ଡ ଧରିଥିଲେ ଏବଂ ଧୃତ ହୟ ରଶ୍ମି ଅଶ୍ୱର ରଜକୁ କେଉଁ ହାତରେ ଧରିଥିଲେ ବାମ ହାତରେ ଆଉ ପ୍ରଭୁପାଦ ଦେଖିବେ ପିକ୍ଚର ଯେଉଁ କରିଛନ୍ତି ଆର୍ଟ ପିକ୍ଚରରେ ସବୁସମୟ ପ୍ରଭୁପାଦଙ୍କର ମୁଡ଼କୁ ଆପଣ ବୁଝିବା ଦରକାର ପ୍ରଭୁପାଦ ଯେଉଁ ଆର୍ଟ କରିଛନ୍ତି ଦେଖିବେ ଭାଗବତର ପ୍ରତି ଶ୍ଲୋକର ମର୍ମ ଅର୍ଥ ହିସାବରେ ଆର୍ଟ କରିଛନ୍ତି ଯେଉଁଠି ଯଶୋଦା ମାତା ଆସି କୃଷ୍ଣଙ୍କୁ ଧରୁଛନ୍ତି କୃଷ୍ଣଙ୍କ ହାତକୁ ଧରିନାହାନ୍ତି କି କେଶକୁ ଧରିନାହାନ୍ତି କି କଟିକି ଧରିନାହାନ୍ତି ଦେଖିବେ କେଉଁଠି ଧରିଛନ୍ତି ଯେଉଁ ଅଂଶକୁ ଧରିଛନ୍ତି ଆପଣ ଟୀକା ପଡ଼ିକି ଦେଖିବେ ତାହିଁ ଲେଖା ଅଛି ଯଶୋଦା ମା କୃଷ୍ଣଙ୍କୁ ଧାଇଁ ଧାଇଁ ଯାଇ ପଛରୁ ଧରିଲେ ପଛରୁ କେଉଁଠି ଧରିଲେ ଯେଉଁ ସ୍କନ୍ଦ ହାତକୁ ଧରିଛନ୍ତି ପ୍ରଭୁପାଦ ସେ ଆର୍ଟ କରିଛନ୍ତି ଦେଖିବେ ପ୍ରଭୁପାଦ ଆର୍ଟରେ ବାମ ଦକ୍ଷିଣ ହସ୍ତରେ ଦଣ୍ଡ ଧରିଛନ୍ତି ବାମ ହସ୍ତରେ ଭଗବାନ ଉଠେଇଛନ୍ତି ଭଗବାନ ରଜୁକୁ ଟାଣୁଛନ୍ତି ଭୀଷ୍ମଦେବ କହୁଛନ୍ତି ସେ ପ୍ରଭୁ ଯିଏ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନ ରଥରେ ସାରଥି ହେଇ ଅର୍ଜୁନଙ୍କୁ ରଥକୁ ଏବଂ ସୁରକ୍ଷା ଦେଉଥିଲେ ଏବଂ ଦକ୍ଷିଣ ହସ୍ତରେ ପଶୁ ଦଣ୍ଡ ଧରିଥିଲେ ଏବଂ ବାମ ହସ୍ତରେ ରଜୁ ଧରିଥିଲେ ଆଉ ତତ୍ତ ଶ୍ରୀ ଆକ୍ଷଣୀୟ ଅର୍ଥ ତ ମୁଁ ବର୍ତ୍ତମାନ ପଢ଼ିନଥିଲି ମୁଁ ନିଜେ ମୁଁ ଏତିକି ବଡ଼ ଭାବାର୍ଥରେ କହିଦେଉଛି ମୁଁ ନିଜେ ସେ ମୁଖାର ବିନ୍ଦକୁ ପାନ କରୁଥିଲି ଏଇ ଦୃଶ୍ୟ ମୁଁ ଦେଖିଛି ଆଉ ଅର୍ଜୁନ ସେ ଭାଗ୍ୟ ନାହିଁ ଚକ୍ରଦା ଟିକାରେ କହୁଛନ୍ତି ଅର୍ଜୁନ ସେ ଦୃଶ୍ୟ ଦେଖିନି ଅର୍ଜୁନ କି ଭାଗ୍ୟ ତା ମାନେ ଭୀଷ୍ମଦେବ କହୁଛନ୍ତି ମୁଁ ଅର୍ଜୁନ ଠାରୁ ବି ଭାଗ୍ୟବାନ କାରଣ କୁରୁକ୍ଷେତ୍ରରେ ପ୍ରଭୁଙ୍କର ସେ ରୂପଟାକୁ ମୁଁ ଦେଖିଛି କାରଣ ଅର୍ଜୁନ ତ ଆଗରେ ବସନ୍ତି ନା ରଥି କେଉଁଠି ବସନ୍ତି ଆଗରେ ବସନ୍ତି ନା ସାରଥି ପଛରେ ରୁହନ୍ତି ନା ଭଗବାନ ତ ସାରଥି କାମ କରୁଛନ୍ତି
ତେଣୁ ଭଗବାନଙ୍କର ଯେଉଁ ଦୃଶ୍ୟଟା ଭୀଷ୍ମଦେବ ମୋ ସମ୍ମୁଖରେ ଠିଆ ହେଇଛି, ଅର୍ଜୁନ ସେ ଭାଗ୍ୟ ନାହିଁ ଦେଖିବା ପାଇଁ, ମୁଁ ଦେଖିଛି। ଆଉ ଭଗବତୀ ରତିରସ୍ତୁ ମେ ମୋ ମୂର୍ଷୁ, ମୋର ସେଇ ଭଗବାନ ପ୍ରତି ମୋର ରତି ରହୁ, ସେଇ ପ୍ରଭୁ ପ୍ରତି ମୋର ରତି ରହୁ, କାରଣ ମୁଁ ମୂର୍ଷୁ, ମୋର ଶେଷ ଅବସ୍ଥା ଆସିଗଲାଣି। ଆଚ୍ଛା ଚକ୍ରିୟ ପ୍ରଶ୍ନ କହୁଛନ୍ତି, ଉଠାଉଛନ୍ତି, ତୁମେ ମୁମୂର୍ଷୁ ଲୋକ, ସମ୍ପ୍ରତି ମର୍ତ୍ତୁମ ଇଚ୍ଛାମି ଜନ୍ମୃତ୍ୟା ତଦୈବ ମାଧୁର୍ଯ୍ୟ ମାଧୁର୍ଯ୍ୟ ଦୃଶ୍ୟ ଜୀବନ୍ତ ତତ୍ କଥମ ଦୃଷ୍ଟ ପ୍ରାପ୍ୟସି। ମୁଁ ବର୍ତ୍ତମାନ ପ୍ରଭୁଙ୍କର ମାଧୁର୍ଯ୍ୟକୁ ପାନ କରିବା ପାଇଁ ଚାହୁଁଛି, କାରଣ ମୁଁ ମୃତ୍ୟୁବରଣ କଲେ ଯେ ଆଉ ପ୍ରଭୁଙ୍କର ଏ ରୂପକୁ ଦେଖିବି, ପ୍ରଭୁଙ୍କର ମାଧୁର୍ଯ୍ୟକୁ ମୁଁ ଦେଖିପାରିବି ଲୋକ ବୃନ୍ଦାବନ ବା ପ୍ରଭୁଙ୍କ ସାଙ୍ଗରେ, କିନ୍ତୁ ପ୍ରଭୁଙ୍କର ଏଇ ଯେଉଁ ଦୃଶ୍ୟଟା କୁରୁକ୍ଷେତ୍ର ଭୂମିରେ ଏଇ ଯେଉଁ ଦୃଶ୍ୟଟା, ଏଇଟା ତ ପ୍ରଭୁ ପ୍ରକଟ ଲୀଳାଟା ବର୍ତ୍ତମାନ ଛାଡ଼ି ସାରିଲିଣି ନା, କାରଣ ସେ ଲୀଳାଟା ସରିଯାଇଛି, ସେ ଦୃଶ୍ୟ ତ ମୁଁ ଦେଖିପାରିବିନି। ତେଣୁ ଯଦି ବର୍ତ୍ତମାନ ଚକ୍ରଦେବା ପ୍ରଶ୍ନ ଉଠାଉଛନ୍ତି, ତୁମେ ତ ସାରଥି ଲୀଳା ପ୍ରତି ଅତ୍ୟନ୍ତ ଆସକ୍ତ, କିନ୍ତୁ ମୃତ୍ୟୁ ଉପରେ ଯଦି ଭଗବାନ ଯଦି ପ୍ରଶ୍ନ କରିବେ, ଭୀଷ୍ମଦେବ ତୁମେ ମୋର ସାରଥି ଲୀଳା ପ୍ରତି ଅତ୍ୟନ୍ତ ଆସକ୍ତ, କିନ୍ତୁ ମୃତ୍ୟୁ ପରେ ଯେ ତୁମେ ମୋର ସେ ସାରଥି ଲୀଳାରେ ଭାଗ ନେଇପାରିବ, ଏମିତି କିଛି ଗ୍ୟାରେଣ୍ଟି ଅଛି କି? ପ୍ରଶ୍ନ ଉଠାଉଛନ୍ତି। ସେ କହୁଛନ୍ତି, ମରଣା ଯା ମତି ସା ଗତି, ଭୀଷ୍ମଦେବ କହୁଛନ୍ତି, ଆରେ ମୃତ୍ୟୁ ସମୟରେ ଯେଉଁ ମତି ରୁହେ ସେଇ ଗତି ପାଆନ୍ତି। ମୋର ବର୍ତ୍ତମାନ ମୁମୂର୍ଷୁ ଅବସ୍ଥା ନା, ମୁଁ ତ ସେ ରୂପକୁ ଚିନ୍ତା କରୁଛି, ମୁଁ କାହିଁକି ସେ ଗତି ନ ପାଇବି? ଆପଣ ତ ଗୀତାରେ ପ୍ରବଚନ ଦେଇଛନ୍ତି, ଜଙ୍ଗ ଜଙ୍ଗ ବାପି ସ୍ମରଣ ଭାବନ ତେ ଜନ ତନ୍ତେ କଳେବର, ଗୀତାରେ ପ୍ରବଚନ କାଟିଛନ୍ତି ଆପଣ, ଭଗବାନ ତ ଏମିତି କହିନାହାନ୍ତି। ଚକ୍ରଧର ପ୍ରଶ୍ନ ଉଠାଉଛନ୍ତି, ଯା ମତି ସା ଗତି, ତେଣୁ ଯେଉଁ ମତି ଅନ୍ତ ସମୟ ରହିବ ସେଇ ଗତି ହବ, ତେଣୁ ମୁଁ ଯେ ନିଶ୍ଚିତ ଭାବରେ ଆପଣଙ୍କର ପୁଣି ଯେଉଁଠି ଲୀଳା ହବ ଯେଉଁ ବ୍ରହ୍ମାଣ୍ଡରେ, ମୁଁ ସେଠି ଯେ ସାରା ଥିଲାରେ ଭାଗ ନେବି, ତେଣୁ ସନ୍ଦେହ କ'ଣ ଅଛି? ଭଗବାନ ଯଦି ପଚାରି, ତୁମେ ତୁମର ଏତେ କନଫିଡେନ୍ସ କେଉଁଠୁ ଆସିଲା? ତୁମେ ଏତେ ସ୍ଥିର ନିଶ୍ଚିତ କାହିଁକି ହେଇଯାଉଛ? ମୋତେ କିଛି ଦେଇପାରିବେ ପ୍ରମାଣ ନା? ମୁଁ ପ୍ରମାଣ ଦେଉଛି, ଆପଣ ଗୀତାରେ ପ୍ରବଚନ ଦେଇଛନ୍ତି, ମୁଁ ସାକ୍ଷାତ ପ୍ରମାଣ ଦେଉଛି। ଶୁଣ ନା, କ'ଣ ପ୍ରମାଣ? ନା ପ୍ରମାଣ ହେଉଛି, ମୁଁ ଶ୍ଲୋକ ପଢ଼ିକି କହିବି, କାରଣ ଶ୍ଲୋକ କଲେ ମୋର ଭୁଲ ହେଇଯାଉଛି। ଆପଣ ମୁଁ ନିଜେ ଦେଖିଛି ଦିବ୍ୟ ଦୃଷ୍ଟିରେ, ଆପଣଙ୍କ ହସ୍ତରେ ଯେଉଁମାନେ ମୃତ୍ୟୁବରଣ କରିଛନ୍ତି କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ, ସମସ୍ତେ ମୁକ୍ତି ପାଇଛନ୍ତି, ସାରଥ୍ୟ ମୁକ୍ତି ପାଇଛନ୍ତି, ମୁଁ ଦେଖିଛି ସେମାନେ ମୁକ୍ତି ପାଇଛନ୍ତି, ପୁଣି ସେମାନଙ୍କର ଗୁଣ କ'ଣ ନା ଅସୁର, ଦ୍ୱିତୀୟ ଗୁଣ କ'ଣ ନା ଜ୍ଞାନହୀନା, କିନ୍ତୁ ତାଙ୍କ ଅପେକ୍ଷା ପ୍ରଭୁ ମୋର ଟିକେ ଷ୍ଟାଣ୍ଡାର୍ଡ଼ ହେବ ତ, କମ୍ ସେ କମ୍ ଆପଣ ମୋ ପାଖକୁ ଆସିଛନ୍ତି ମାନେ ମୋର କିଛି ଗୁଣ ଅଛି ତ, ଆପଣ ମୋତେ ଭକ୍ତ ବୋଲି ସ୍ୱୀକାର ନ କରନ୍ତୁ, ମୁଁ ତ ଆପଣଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିଛି। ଭୀଷ୍ମଦେବଙ୍କର କିଭଳି ଭାବ ଦେଖନ୍ତୁ, ଆପଣ ମୋତେ ଭକ୍ତ ଲିଷ୍ଟରେ ନ ନିଅନ୍ତୁ, କିନ୍ତୁ ମୁଁ ଆପଣଙ୍କୁ ପ୍ରଭୁ ଲିଷ୍ଟରେ, ଏକ ନମ୍ବର ପ୍ରଭୁ ଲିଷ୍ଟରେ ରଖିଛି। ଅସୁର ଅପେକ୍ଷା ଭଲ ନା, ମୋର ତ କିଞ୍ଚିତ ଜ୍ଞାନ ଅଛି ନା, ତେଣୁ ମୁଁ ମୁମୂର୍ଷୁ ଅବସ୍ଥାରେ ଏଇ ପ୍ରାର୍ଥନା କରୁଛି, ମୋର କାହିଁକି ଯେ ଆପଣଙ୍କର ପାର୍ଥ ସାରଥି ଲୀଳାରେ ପୁଣି ମୁଁ ଭାଗ ନ ନେବି, ମୋର ଏ ଗତି ନ ହେବ, ମୋର ଦୃଢ଼ ନିଶ୍ଚୟ ଅଛି। ଏବଂ ସେ କଥା ହିଁ କହୁଛନ୍ତି, ଜୟମ୍ ସେଇ କୁରୁକ୍ଷେତ୍ରରେ ଯେଉଁ ଶ୍ରୀକୃଷ୍ଣଙ୍କର ଆପଣଙ୍କର ଏଇ ରୂପକୁ ଦେଖି ଆପଣ ରଥରେ ଅର୍ଜୁନକୁ ସୁରକ୍ଷା ଦେଉଛନ୍ତି, କୁଟୁମ୍ବକୁ ସୁରକ୍ଷା ଦେଉଛନ୍ତି, ଆଉ ଦକ୍ଷିଣ ହସ୍ତରେ ଦଣ୍ଡ ଧରିଛନ୍ତି, ବାମ ହସ୍ତରେ ରଜୁ ଧରିଛନ୍ତି, ଏବଂ ଏଇ ରୂପକୁ ଦେଖି ମୁଁ ଦିବ୍ୟ ଦୃଷ୍ଟି ବଳରେ ଦେଖୁଥିଲି, ଆପଣଙ୍କର ରୂପକୁ ଦେଖି ଅସୁରମାନେ ମୁକ୍ତି ପାଇଯାଇଛନ୍ତି, ଏତେ ଦିବ୍ୟ ରୂପ ଅର୍ଜୁନ ତ ଦେଖିଲି, ମୋର ବଡ଼ ଭାଗ୍ୟ ମୁଁ ସେ ରୂପକୁ ଦେଖିଛି। ଆଉ ସେଇ ଶ୍ରୀକୃଷ୍ଣଙ୍କର ନିକଟରେ ଜଁ ସେଇ ଶ୍ରୀକୃଷ୍ଣଙ୍କର ସେଇ ଯେଉଁ ରୂପ ମୁଁ କୁରୁକ୍ଷେତ୍ର ଉଦ୍ୟମରେ ଦେଖିଥିଲି, ସେଇ ଶ୍ରୀକୃଷ୍ଣଙ୍କ ନିକଟରେ ମୋର ମତିର ଭୀଷ୍ମଦେବ ଏ ପ୍ରାର୍ଥନା ହିଁ କରିଛନ୍ତି। ୟା ପରେ ମୁଁ ପ୍ରସ୍ତୁତ ହେଇନି, କାରଣ ମୁଁ ସକାଳେ ପ୍ରସ୍ତୁତ ହେଇକି ସନ୍ଧ୍ୟା ପହିଆର ଥିଲି, ମୁଁ ମହାରାଜଙ୍କ ନିକଟରେ ମୁଁ କ୍ଷମା ପ୍ରାର୍ଥନା କରୁଛି, କାରଣ ମୁଁ ତାଙ୍କର ତାଙ୍କ ନିକଟରେ ସୂର୍ଯ୍ୟ ନିକଟରେ ଯଦି ଟର୍ଚ୍ଚ ଲାଇଟ୍ ମରାଯାଏ ମହାରାଜା